भगवते वासुदेवाय। श्रीमद् भगवत गीतार प्रथम अध्याय आमने श्रवण करछे किभली भगवानंकर श्रीकृष्णंकर इच्छारे अर्जुन मोहित होती युद्ध प्रस्तुत थिबा समय रे ଭଗବାନଙ୍କର ଇଚ୍ଛାରେ ଭଗବାନ ଚାହୁଁଛନ୍ତି ଭଗବତ ଗୀତାର ଆବିର୍ଭାବ ହେବେ। ବିପରୀତ ଭାବନା ମୋହ ଚାଲି ଆସିଛନ୍ତି, କୃପୟା ପରୟା ବିଷ୍ଣୁ, ତାଙ୍କର କୃପା ଉଦ୍ରେକ ହେଇଛି। କ୍ଷତ୍ରିୟ ଭାବରେ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ ହେଉଛି ଧର୍ମ, ସେଠି ଆଉ କୃପାର ସେଠି ପ୍ରଶ୍ନ ନାହିଁ। କ୍ଷତ୍ରିୟରେ ଯୁଦ୍ଧ କରିବା ହେଉଛି ଧର୍ମ, ଆଉ ଧର୍ମ ଯୁଦ୍ଧ ସେଠି କୃପା କେଉଁଠି ଅଛି? ଏ କୃପା ଉଦ୍ରେକ ହେଇକି ସେ କହୁଛନ୍ତି, ଆମେ ଶୁଣୁଥିଲେ ଅର୍ଜୁନ ଉବାଚ ଅଠେଇଶ ଶ୍ଳୋକ। ଦୃଷ୍ଟାମି ସ୍ୱଜନମ କୃଷ୍ଣ ଯୋଜସ୍ଚୋ ସମୁପସ୍ଥିତ ସିଦନ୍ତି ମମ ଗାତ୍ରାଣି ମୁଖମ ଚ ପରିଶୁଷ୍ୟତି। ଅର୍ଜୁନ କହିଲେ, ହେ ପ୍ରିୟ କୃଷ୍ଣ, ମୋର ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁଗଣଙ୍କୁ ଯୁଦ୍ଧ କରିବାର ମନବୃତ୍ତିରେ ଥିବା ଦେଖି ମୋର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠୁଛି ଏବଂ ମୁହଁ ଶୁଖିଯାଉଛି। ଯେଉଁମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କର କୌଣସି ପ୍ରତିକ୍ରିୟା ନାହିଁ, ଅର୍ଜୁନଙ୍କର ଏଇଟା ପ୍ରତିକ୍ରିୟା। ଅର୍ଥାତ୍ ସେମାନେ କ୍ଷତ୍ରିୟ ଧର୍ମରେ ସ୍ଥିର ଥିଲେ, ବର୍ତ୍ତମାନ ଅର୍ଜୁନ ଆଉ କ୍ଷତ୍ରିୟ ଧର୍ମରେ ସ୍ଥିର ନାହାନ୍ତି, ମୁହଁ ଚାଲି ଆସିଲା। ସିଦନ୍ତି ମମ ଗାତ୍ରାଣି, ହଁ, ମୁଖାଞ୍ଚ ପରିଶୁଷ୍ୟତି, ମମ ଗାତ୍ରାଣି ଶରୀରାଣି, ମୋ ଶରୀର ଗୁଡ଼ିକ ସବୁ ସିଦନ୍ତି, କମ୍ପମାନ ହେଉଛି। ଯେଉଁ ଲୋକମାନେ ଭଗବାନଙ୍କର ପ୍ରତି ଯେଉଁ ଲୋକଙ୍କର ଭଗବାନଙ୍କ ପ୍ରତି ଭକ୍ତି ଅଛି ତାଙ୍କଠାରେ ସମସ୍ତ ଦୈବୀ ସମ୍ପଦ ବା ଦେବଗୁଣ ଦେଖିବାକୁ ମିଳେ। ଦେବତାମାନଙ୍କଠାରେ ଯେଉଁ ସବୁ ଗୁଣ ଦେଖିବାକୁ ମିଳେ ଭଗବାନଙ୍କର ଭକ୍ତଠାରେ ସେସବୁ ଗୁଣ ଦେଖିବାକୁ ମିଳେ। କିନ୍ତୁ ଯେ ଭକ୍ତ ନୁହେଁ, ଅର୍ଥାତ୍ ଯେ ଅଭକ୍ତ, ସେ ଭୌତିକତା ଦିଗରେ ଶିକ୍ଷା ସଭ୍ୟତା ଆଦିରେ ଯେତେ ଉନ୍ନତ ହେଲେ ବି ତାଠାରେ ଦେବଗୁଣ ନଥାଏ। ତେଣୁ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ନିଜର ଭାଇ ବନ୍ଧୁ କୁଟୁମ୍ବ ଓ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି, ଅର୍ଥାତ୍ ଅପରପକ୍ଷରେ ଯେ ଯୁଦ୍ଧ କରିବାକୁ ଆସି ଦଣ୍ଡାୟମାନ ହୋଇଛନ୍ତି, ଏହା ଦେଖି ସେ ଦୟାର୍ଦ୍ଧ ହୃଦୟ ହୋଇଥିଲେ। ଦୟା ଯେଉଁ ଗୋଟେ ଗୁଣ, ତାଙ୍କର ସ୍ୱାଭାବିକ ଏଇଟା ଗୁଣ ଥିଲା, ସ୍ୱାଭାବିକ ଗୁଣ। କେବଳ ଭୀମସେନ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ, ପ୍ରଥମରୁ ଦ୍ରୌପଦୀଙ୍କ ପ୍ରତି ସେ ତାଙ୍କୁ ବିଷ ଲଡ଼ୁ ଦିଆହେବା ଠାରୁ ହିଁ ସେ ଜାଣିବା ପରଠୁ ସେ ସବୁବେଳେ ମାଟିପିଡ଼ିକି ପସନ୍ଦ କରନ୍ତି। ଯଦିଓ ସେ ବୈଷ୍ଣବ ଥିଲେ କିନ୍ତୁ ତାଙ୍କର କ୍ଷତ୍ରିୟ ସ୍ୱଭାବଟା ପ୍ରଚୁର ଥିଲା, ସେ ଝଗଡ଼ାକୁ ପସନ୍ଦ କରନ୍ତି। ବୈଷ୍ଣବ କେବେ କଳହ ପ୍ରିୟ ନୁହେଁ, ଗୋଟେ ଝଗଡ଼ା କରିବା ସତ ହଉ ବା ଠିକ ହଉ ବା ଭୁଲ ହଉ, କଳହପ୍ରିୟ ଯେଉଁମାନେ ସେମାନେ ଭକ୍ତି କେବେ କରିପାରିବେ? ଏଟାକୁ ସବୁବେଳେ ମନ ଭିତରେ ରଖିବାକୁ ପଡ଼େ। ଠିକ କଥା ହଉ ବା ଭୁଲ କଥା ହଉ, କଳହ କରିବା ଯେଉଁମାନଙ୍କୁ ଭଲ ଲାଗୁଛି, ସବୁବେଳେ କନଫ୍ଲିକ୍ଟ ଭିତରେ ପଶିବାକୁ ଭଲ ଲାଗୁଛି, ଝଗଡ଼ା କରିବାକୁ ଭଲ ଲାଗୁଛି, ସେମାନେ କେବେ ଭକ୍ତି କରିପାରିବେନି ଜୀବନରେ। କାରଣ ତୁମେ ଜଗତରେ ଯୁଆଡ଼େ ଯାଅ ସେଠି କଳହପ୍ରିୟ ଲୋକ କିଛି ଅଛନ୍ତି, ଅଲଗା ସ୍ୱଭାବର ଲୋକ ଅଛନ୍ତି। କଳହଟା ଆଦୌ, ଯଦି କଳହକୁ ତୁମର ଭୟ ଲାଗୁନି, ଝଗଡ଼ାକୁ ତୁମର ଭୟ ଲାଗୁନି, ତାହେଲେ ତୁମେ ଭକ୍ତି କରିପାରିବନି। ଝଗଡ଼ାଟା ଗୋଟେ ଜିନିଷ କ'ଣ, ଏ ଯେଉଁ ଦ୍ୱେଷ, ହୃଦୟରେ ଦ୍ୱେଷଟାକୁ ଏମିତି ସେ ସୃଷ୍ଟି କରିଦିଏ, ସେଟା ବୁଲା ସେଟା ଯାଇନି ବକ୍ସଟାକୁ ବୁଲା ସେ ହୃଦୟରେ ଦ୍ୱେଷଟା ଏମିତି ସେ ତିଆରି କରିଦିଏ। ମାନେ ସେ ଗୋଟେ ଆତ୍ମା ନା, ସିଏ ତ ଦ୍ୱେଷ ଆମ ପ୍ରତି ଗଲା, କିନ୍ତୁ ଆମେ ତାକୁ ସବୁବେଳେ ଦ୍ୱେଷ କରିବା ଦ୍ୱାରା ଆମ ହୃଦୟରେ ସେ ବ୍ୟକ୍ତି ହିଁ ରହିଗଲା, ଆଉ ଭଗବାନ ରହିବେ। ଆଉ ଦ୍ୱେଷରେ ବେଶୀ ମନ ଲାଗେ, ଭଲ ପାଇବାରେ ଯେତିକି ମନ ଲାଗିବ, ଯାହାକୁ ତୁମେ ଘୃଣା କରୁଛ, ଯେଉଁ ଜିନିଷଟା ତୁମେ ଭଲ ପାଉନ, ସେଠାରେ ବେଶୀ ମନ ରହିବ। ଯାହାକୁ ଶତ୍ରୁତା ଭାବନା ଯେଉଁଠି ରହିଛି ସେଠି ବେଶୀ ମନ ରହେ। ସେଥିପାଇଁ ଅସୁରମାନେ ଇଣ୍ଡାଇରେକ୍ଟଲି କୃଷ୍ଣ କନସିୟସନେସ୍, ଅସୁରମାନେ ପରୋକ୍ଷ ଭାବରେ କୃଷ୍ଣ ଯତ୍ନଶୀଳ, ଯେମିତି କଂସ, ଶିଶୁପାଳ, ଆମର ହିରଣ୍ୟକଶିପୁ, ସବୁ ଇଣ୍ଡାଇରେକ୍ଟଲି କୃଷ୍ଣ କନସିୟସନେସ୍ ନା, ଡାଇରେକ୍ଟ ନୁହନ୍ତି କିନ୍ତୁ ଇଣ୍ଡାଇରେକ୍ଟଲି କୃଷ୍ଣ କନସିୟସନେସ୍। କାହିଁକି ନା ବହିର ଭାବରେ ଜଣେ କହିବେ ମୁଁ ସେମିତି କାହିଁକି ନ କରିପାରିବି, ସେମିତି କରିହେବନି, କାରଣ ଯୋଗୁଁ ଶତ୍ରୁ ଭାବରେ କେତେ ଖାଇବା ପିଇବା ଶୋଇବା ସେମାନେ ସବୁ ଭଗବାନଙ୍କର ପାର୍ଶ୍ୱଦ ଥିଲେ, ସେ ଯାହା ସବୁ ଋଷିମୁନିଙ୍କର ଅଂଶରେ ଜନ୍ମ ହୋଇଥିଲେ, ସେମାନେ ଖାଇବା ପିଇବା ଶୋଇବା କୌଣସି ତାଙ୍କର ସେମାନେ ଅସୁର ଥିଲେ, ମେଟେରିଆଲ ଏନ୍ଜୟମେଣ୍ଟ ନଥିଲା, ସେ କେବଳ ସେ ଚିନ୍ତା କରୁଥିଲେ କୃଷ୍ଣ ଏନ୍ଜୟମେଣ୍ଟ କ'ଣ, କୃଷ୍ଣଙ୍କୁ ମାରିବା ତାର ଟାର୍ଗେଟ ଏଇଟା, ତାଙ୍କର ଭୌତିକ ସୁଖ ଏମିତି ସିଏ ଖାଇ ପିଇକି ଉଠିବା ଦେଖିବା କ'ଣ ହଉଛି କୃଷ୍ଣ କେତେବେଳେ ଆସିବେ ଦେଖିବା, ସେମିତି ନାହିଁ। ଜଣେ ଯଦି ଜଣେ ଜଣେ ଯଦି ଆମେ ଦେଖିବା ଯେଉଁମାନେ ପରୋକ୍ଷ କୃଷ୍ଣ ଚେତନଶୀଳ, ସେମାନେ କୃଷ୍ଣ ଚେତନଶୀଳ ଥିଲେ ପରୋକ୍ଷ ଭାବରେ, ସେମାନେ ଯଦି ଖାଇପିଇ ଆମ ଭଳିଆ ହଁ ଠିକ ଅଛି ଦେଖିବା ଭଜନ କରିବା ଯେତେବେଳେ ଷୋଳମଳା ଜପ କରିବା ଯାହା କରିବା ଏମିତି ତାଙ୍କର ନୁହନ୍ତି, ସେମାନେ ଅସୁର ହେଲେ ବି ପରୋକ୍ଷ କୃଷ୍ଣ ଯତ୍ନଶୀଳ, ସେମାନେ ସବୁ ଅବସ୍ଥାରେ କୃଷ୍ଣଙ୍କୁ ଦେଖୁଥିଲେ ଚିନ୍ତା କରୁଥିଲେ। ଯେମିତି କଂସ, କଂସର ଦଶମ ସ୍କନ୍ଧ ଭାବ ସେ ଶ୍ଳୋକ ପଢ, ଭଞ୍ଜାନ ପ୍ରଭିବାନ ଖାଦାନ ନା ନା ତନ ଅପଶ୍ୟତ ତନ୍ମୟ ଜଗତ, ପୁରା ଯେତେବେଳେ ଭୋଜନ କରୁଥିଲା ଶୟନ କରୁଥିଲା ପୁରା ତନ୍ମୟ ହେଇଯାଉଥିଲା, ସବୁ ତିନି ଜଗତରେ କେବଳ କୃଷ୍ଣଙ୍କୁ ଦେଖୁଥିଲା। ଭୋଗ ତାଙ୍କର କିଛି ନଥିଲା, ତାଙ୍କର ଭୋଗ ଥିଲା କୃଷ୍ଣଙ୍କୁ ମାରିବା, ହିରଣ୍ୟକଶିପୁର ଭୋଗ ଥିଲା ପ୍ରହ୍ଲାଦ ଭକ୍ତି କରୁଛି ତାକୁ ମାରିବା, ଭୋଗର କେଉଁଠି ସ୍ଥାନ ନାହିଁ। ଆମେ ଯେଉଁ ଭାବୁଛେ ଭକ୍ତ ହେଇକି ଆରାମସେ ଖାଇପିଇକି ଭୋଗ କରିକି ଭକ୍ତି କରିବା, ଭୋଗଟାକୁ କେତେବେଳେ ରଖାଯାଏନି କେଉଁଠି, ଆଚିଭମେଣ୍ଟରେ ଭୋଗ ନାହିଁ, ପ୍ରାପ୍ତିରେ କୌଣସି ବସ୍ତୁ ପ୍ରାପ୍ତିରେ ଭୋଗ କେଉଁଠି ରହିଲା, ତୁମେ ଭୋଗ କଲେ କିଛି ପାଇପାରିବନି ଜୀବନରେ, ଭୋଗ କଲେ ତୁମେ କିଛି ପାଇପାରିବନି, ତୁମେ ଭାବୁନି ଯେ ବହୁତ ପଇସା କମାଉଛନ୍ତି ବଡ଼ ବଡ଼ ଫ୍ୟାକ୍ଟ୍ରି କରିଛନ୍ତି ସେମାନେ ଭୋଗ କରୁଛନ୍ତି, ଭୋଗ କିଛି ନାହିଁ, ସେମାନେ କିଛି ଭୋଗ କରିପାରନ୍ତିନି, କାହିଁକିନା ତାଙ୍କର ଚିନ୍ତା ଏତେ ରହେ ନା, ଏତେ ବିଷୟ ଯୋଉଠି ରହିଲା ବିଷୟର ବିସ୍ତାର ଯୋଉଠି ରହିଲେ କ'ଣ ଭୋଗ କରିବେ, କେଉଁଟା ସୁଖକର ହୁଏନି, ବିଷୟର ପ୍ରଭାବ ସେଇଆ, ଭୋଗରେ କିଛି ମିଳେନି। ତେଣୁ ଇଏ ଯୋଉ ଦୟା ଗୁଣ କୃପା ଗୁଣ ଏଇ ଝଗଡ଼ା କଥାରେ ମୁଁ କହୁଥିଲି ନା, କଳହ ପ୍ରିୟ ଯେଉଁମାନେ ସେମାନେ ଭକ୍ତି କରିପାରିବେନି, କଳହ ଯେଉଁମାନଙ୍କୁ ପସନ୍ଦ ଲାଗେ, ଝଗଡ଼ା ଯେଉଁମାନଙ୍କୁ ପସନ୍ଦ ଲାଗେ, ଆଉ ସବୁ କନଫ୍ଲିକ୍ଟ କଥାରେ ମୁଣ୍ଡ ପୁରେଇବାକୁ ତାଙ୍କର ଇଚ୍ଛା ହୁଏ, କ'ଣ କନଫ୍ଲିକ୍ଟ ମାନେ କ'ଣ ଯେଉଁଟା ସବୁ ଝଗଡ଼ା ଜିନିଷରେ ମୁଣ୍ଡ ପୁରେଇବାକୁ ଇଚ୍ଛା ହୁଏ, ଶାନ୍ତ ପ୍ରିୟ ବ୍ୟକ୍ତି ଗୋଟେ ଓଡ଼ିଆର ପରିଭାଷାରେ ଆମେ କହିବା ଶାନ୍ତ ପ୍ରିୟ ବ୍ୟକ୍ତି, ଯେଉଁମାନେ ଶାନ୍ତିକି ଭଲ ପାଆନ୍ତି, ଶାନ୍ତ ହେଉଛି ତାଙ୍କର ପ୍ରିୟ, ଭକ୍ତି ଶାନ୍ତ ସେଟାକୁ ସେ ୱାର୍ଡ଼ କୁହନ୍ତି, ଶାନ୍ତ ପ୍ରିୟ ବ୍ୟକ୍ତି, ଭକ୍ତ ହେଉଛି ଶାନ୍ତି ସେ ସବୁବେଳେ ଖୋଜେ, ଆଉ ଶାନ୍ତ ପ୍ରିୟ ଝଗଡ଼ା ଝଗଡ଼ା ଝଣ୍ଡି ସୁଖ ଦୁଃଖ ଭୁଲ ଠିକ ଏଇଟା ବିଚାର କଲେ ତୁମ ଜୀବନ ସାରା ଝଗଡ଼ା ଚାଲିଥିବ, ନୀତିବାଦୀ ମାନେ ନୀତିବାଦୀ ଲୋକମାନେ ବି କେଉଁଠି ଜୀବନରେ ବଞ୍ଚିପାରନ୍ତିନି, ଘର ବି ସ୍ତ୍ରୀ ଛୁଆ ପିଲା ସାଙ୍ଗରେ ଚଳିପାରୁନି, କାରଣ ନୀତିଟା ନା ନୀତିଟା ଦେଖିବେ ଏ ସ୍ତ୍ରୀଟା ଏମିତି କରୁଛି, ସ୍ତ୍ରୀ ହେଲେ ତୁ ଏମିତି କାହିଁ କଲୁ, ଲାଗିଲା ଝଗଡ଼ା, ନୀତିବାଦୀ ଲୋକ ବି ସଂସାରରେ ବଞ୍ଚିପାରିବେ, ସେମାନେ ଏକୁଟିଆ ପ୍ରାୟ, ଏଇଟା ଅତି ନୀତିବାଦୀ ଲୋକ ସେମାନେ ଏକୁଟିଆ ରୁହନ୍ତି, ମୋରାଲିଟି ସେମାନେ ତାଙ୍କ ମନ ଭିତରେ ନୀତିଟା ଏତେ ପଶିଯାଇଛି ସେମାନେ କାହା ସହିତ କୋପରେସନ୍, କାହିଁକି ଏଇଟା କଲ, କାହିଁକି ଏଇଟା ଏମିତି ହେଲା, କାହିଁ ସେଇଟା ସେମିତି ହେଲା, ସେ କିଛି ଟଲରେଟ୍ କରିବେନି ନା, ସ୍ତ୍ରୀ ତାଙ୍କର ନୀତିବାଦୀ ଲୋକର ସ୍ତ୍ରୀ ରହିବେନି, ପୁତ୍ର ରହିବେନି, କନ୍ୟା ରହିବେନି, କେହି ରହିବେନି। ଆମର ଏଇ ଯେଉଁ ଭକ୍ତି ଟପ୍ ଜିନିଷ ନା ଶ୍ରେଷ୍ଠ ଜିନିଷ, ନୀତିର ଉର୍ଦ୍ଧ୍ୱରେ, ବୈଦିକ ଧର୍ମର ଉର୍ଦ୍ଧ୍ୱରେ, ନୀତିର ଉର୍ଦ୍ଧ୍ୱରେ, ଏଇଟା କାରଣ ଆମର ଏଇଟା ଗୋଟେ ଆତ୍ମଚେତନା ଜିନିଷଟା ଶିଖାଯାଉଛି, ଭୁଲ ଠିକ୍ଟା ହେଉଛି ଦେହର ଜିନିଷ, ଭୁଲ ଠିକ୍ଟା ଦେହର ଜିନିଷ, ଆମେ ଆମେ ଭୁଲ ଜିନିଷକୁ ସପୋର୍ଟ କରିବାନି, କିନ୍ତୁ ଭୁଲକୁ ବିରୋଧ କରିକି ତା ପଛେ ପଛେ ଲାଗିଲେ ଆମେ ଠିକ୍ କରିପାରିବାନି, କେବେ ଠିକ୍ କରିପାରିବାନି। ଜଣେ ଭୁଲ କରୁଛି ଭକ୍ତ ତ ଠିକ୍ କରିପାରିବନି, ଆଉ ବାହାର ଲୋକ କଥା କ'ଣ ମୁଁ କହିବି, ଜଣଙ୍କର ମଙ୍ଗଳାରତି ଆସିପାରେ ନାହିଁ, ତାଙ୍କ ଜୀବନ ସାରା ତ ଗୋଡ଼ା ସେ ଆସିବନି କେବେ, ଜଣଙ୍କର ଭଜନ କରିବାର ନାହିଁ ସେ କେବେ ବି ଭଜନ କରିବନି, ଜଣଙ୍କର ଜଣେ ପ୍ରିନ୍ସିପୁଲ ମାନିବନି, ତୁମେ ତ କ'ଣ କରିପାରିବ, କିଛି କରିପାରିବନି, ତ କିଛି କରିପାରିବନି, ସେ ଯେକୌଣସି ଭାବରେ ଗୋଟେ ଆଭଏଡ୍ କରି ଚାଲିବ, କାରଣ ଜଣେ ଭୁଲ ରାସ୍ତାରେ ଯାଉଛି ନା, ତୁମେ ତ କେତେ ଦିନ ତା ପଛରେ ଲାଗିବ, ନୀତିବାଦକୁ ଧରିବାକୁ ଗଲେ ବି ତୁମେ ପରାସ୍ତ ହେଇଯିବ, କଳ ମାନେ ଠିକ ଆଉ ଭୁଲ କଳହ ରାସ୍ତାକୁ ତୁମେ ଯିବନି, କଳହ ରାସ୍ତାକୁ, ସେଥିପାଇଁ ଗୁରୁମାନେ ସବୁ ତ୍ୟାଗ କରିଦିଅନ୍ତି, ଦେଖିବେ ଶିଷ୍ୟ
ঠিক রাস্তার নাই তা কই দেব, পড়া বাস যা, পাখর রইলে তো ঝগড়া করছো কি বদমাস করছো, অনেক পড়া একটু বিদা করে দিই, কাম শেষ। গুরুমানে ত্যাগ করে দৌলে না, সে ত্যাগটা রয়েছে না। কর অর্জুন স্ত্রী কহিলেন না, ভগবানকর দেবগুণ সব রয়েছে না, কৃপয়া পরয়া বিষ্ট বারম্বার এটা লাগুছে। কৃপা যেটি আসলে এটি কড়া হোক কেমিতে আসে, আসে তা কৃপা যেটি আসলে এটি গোটে ভালো গুণ দেখা। এই যে লোক মদুয়াকে দয়া করছেন, রেলওয়ে স্টেশনলে সে বিড়ি খাওয়া দেখছে না, বলে রেলওয়ে স্টেশন লোক বিড়ি খাওয়া আর সেটি গোটে থাড়ি রক্ষিথিবে, সে এই বৃন্দাবন দেখিছি তো এই গোবর্ধন পরিক্রমা সে করে করে বসিবে, সে বিড়ি খাওয়া থাড়ি রক্ষিথিবে, থাড়ি রক্ষিথিবে না নাই। আচ্ছা সেটি তাঁর লোক পয়সা পকাই যাচ্ছেন কি না দেখুন না, সে বিড়ি খাওছে বলে, সে বিড়ি খাওছে বলে দেখুছেন, পয়সাটা কেন দেখছেন মতো কুহ, তার বেশভূষা দেখি তাঁর কৃপা চালিয়ে আসছে, তার দোষটা দেখুন, তার গোটে গুণ দেখি দেখছেন, তার দয়া চালিয়ে আসছে, হ্যাঁ জানুছেন এটা বিড়ি খাওছেন, ইয়ে করছেন, অপরিষ্কার অপরিচ্ছন্ন ইয়ে করছেন, তা করছেন, কিন্তু তাঁর কিছু কিছু না, এমন ভূমিহীন বাসহীন, সেখানে গোটে গুণ দেখি দয়া চালিয়ে আসছে। যদি আমি যদি গুণকে দেখবা দয়া উদ্রেক হব, আর দয়ার গোটে লক্ষণ হল তুমি হৃদয়কে সবুলে কোমল করিও, সেতু ভগবান চৈতন্য মহাপ্রভু কম কে 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 আমার ভক্তিম ঠাকুর কে না কি নরতম দাস ঠাকুর, যে দয়া নাম রুচি সর্বধর্ম সার, ভক্তিম ঠাকুর বোধ নদিয়া গোদ্র নিত্যান এদের না, প্রভুর আজ্ঞায় ভাই মাগে এই ভিক্ষা, ভজ কৃষ্ণ হ্যাঁ ভুল কৃষ্ণ, ভজ কৃষ্ণ কর কৃষ্ণ শিক্ষা, কৃষ্ণর সংসার কর ছাড়ি অন্যা ছাড়ে, জীবে দয়া নামে রুচি সর্বধর্ম সার, কম্বর বলে স্টেটমেন্ট ইয়ে জীবে দয়া, জীব দয়া সে তো কোন সম্পর্ক রয়েছে ভজনরে, আমি কোন জীব দয়া করছে, ইয়ে কোন ভজন ইয়ে জীব দয়া করুনা, কোন সে জৈনিষ্ঠ লোকটা জীব দয়া করুনা, জৈন সম্প্রদায় লোক নাকরে বাঁধিকি রয়ে কাড়া কোনো জীবকু মারিদ, গাড়ি গুড়া যাবেনি চালিকি যাবে, কিন্তু চালি গেলে কোনো জীব মরু না, কিন্তু সে আভয়েড ম্যাক্সিমম চাহান্তি জল পিলে কোনো জীব মরু না, জীবকু সবুলে জীব মারুছে, শ্বাস প্রশ্বাস নেওয়া জীব মরু না, মরি যাচ্ছেন বহু জীবাণু অনেক বায়ুমণ্ডল জীবাণু না, সেটা ভিতর গেলা বেড়ে আম ভিতরে যে জীবাণু তাকে মারি দেছে, চালে কোনো জীবাণু না, এ বর্ষা দিন হলে তুমি কেউ পাত পকাইব কুয়াড়ে কেতে মরি, পিম্পুড়ি মরি যাচ্ছে, ঝাড় মারলে পিম্পুড়ি মরি, কিন্তু তাঁর হিসাবে জীবকু সে মারতি, আচ্ছা সে তো জীব দয়া করছে, আমি জীব দয়া করছি, পার্থক্য কোণ রয়েছে, তাঁর জীব দয়া আছে কিন্তু আর গোটে জিনিস না, সে তার ভক্তি হুনি, জীব দয়া নামে নাম কৃষ্ণ ভক্তি সে করু না, নিরামিষ বহু লোক খাও না, কৃষ্ণ জানু না, জনে দুর্বাস কোণ নিরামিষ লি এ সরি কোণ আমিষ খাও লি ভীমসরি কোণ আমিষ খাও লি তাঁকর তাঁক পাখে ঝগড়া করি গন্ডগোল করি তাঁর পাখে ক্রোধ রয়েছে, জনে এমতি না যে নিরামিষ খাইদেলে যে তার ক্রোধ রহবনি, গুণ রহবনি, তিন গুণ রহবনি না, রহব গুণটা সমস্ত গোড়ে গোড়ে খাওছে, সেটা কাহ ছাড়বে, কেবল শুদ্ধ ভক্তি সহ ইয়ার সম্পর্ক রয়েছে, কেবল ভগবান কৃষ্ণ ভক্তি নাম ইয়ে হি গোটে জীবক সব জিনিস দেবে, আর নাম সহ জীব দয়ার কোণ সম্পর্ক রহলা না, নাম প্রভু যে জীব দয়া করে তা হৃদয়টা কোণ রহব কোমল রহব, তখন সেই যে ভক্তিলতা বীজটা নাম প্রভুটা সেতু নাম প্রভুঙ্কর যে কৃপাটা গুরুঙ্কর কৃপা বীজটা সেটা ফ্রুইট যা কিন্তু গজা হয়েপার ফল হয়েপার বীজটা মাটিটা আনলে সেটি কোণ হব কিছু হবেন, জীব দয়াটা সে রক্ষা হয়েছে, সেটাই মহাপ্রভু মনে কলে না প্রাণী মাত্রা যে অঙ্গ গুড়া রহলা চৌষটি অঙ্গ ভিতরে গোটে অঙ্গ কলে না প্রাণী মাত্র কায় মানে উদ্বেগ না দিবে, প্রপদ সাং সাং সিধাই পরপট নিয়ে এলে বড়দেবী দর্শন প্রপট কে সিধা কেলে, যে ভগবানঙ্কর প্রতি ভক্তি অছি তাঁকটার সমস্ত তৈব গুণ অছি, কারণ অর্জুনকে রেফর করে কুছেন পরশূন্য মানুষ দেখি তাঁর দয়া চালি আসলে, এটা ভক্তর গুণ প্রপাত কুছেন, কী ভক্তর গুণ না তুমি হৃদয়কে কোমল করিও, স্বল্প ভজনরে যেমন আমি জন ভগবান দেখুছি তার হৃদয় আনন্দ লাগুনি, জন ভগবান দেখু তাকে আনন্দ লাগুন, জন কীর্তন শুনি তাকে আনন্দ লাগুনি, জন কথা শুনছি তাকে আনন্দ লাগুনি, জন নাম করি তাকে আনন্দ লাগুনি, ইয়ার কারণ গুড়াক এইটা রহব, তার যদি রুক্ষ হৃদয় সবল রহব কঠোর হৃদয় রহব, কারণ তুমি অন্য জীব প্রতি যেতে দ্বেষ রাখিব তুম মুন্ডর সে দ্বেষটা রহলা ଆଉ ଇଏ ଭଜନ ଜିନିଷ ଗୁଡ଼ା ଆସ୍ୱାଦନ ହବନି। ଅପରାଧ ଅପରାଧ ହେଇଗଲା ନା, ଦ୍ୱେଷରୁ ଅପରାଧ ଆସିଲା। ଅପରାଧ ହେଲେ ତ ଯେତେ ଅପରାଧ ହବ ତୁମର ହୃଦୟଟା ସେତେ କଠୋର ହବ, କଠୋର ହେଲେ ସେଥିରେ ନୀତି ଖାଲି ଢୁକିବ। ଗୋଟେ ସାଇନ୍ସ ନା ପୁରା, ଆଉ ଗୁରୁବାବୁ କ'ଣ ଜାଣନ୍ତିନି ନୀତି ସବୁ ଜାଣନ୍ତି, ସେ କାହିଁକି ଏଇଟା ଦେଖନ୍ତି, ସେ ଆତ୍ମାଟାକୁ ଦେଖନ୍ତି, ଶରୀର ଜୀବଟା କ'ଣ କର୍ମ କରୁଛି ଏଇଟା କାହିଁ ଦେଖିବାକୁ ପଡ଼ିବ, ଏଇଟା ଆତ୍ମାଟା ଆଉ ସେମାନେ ଜାଣିଛନ୍ତି ନୀତି, କିଏ ଭୁଲ କରୁଛି କିଏ ଠିକ୍ କରୁଛି କ'ଣ କରୁଛି ସବୁ ଜାଣିଛନ୍ତି, ସେଠି କୁହନ୍ତିନି କାହିଁକି ଜାଣିଛନ୍ତି ଏଇଟା ଆତ୍ମାଟା, ଆତ୍ମାଟା ଏ ଶରୀର ଚେତନାରେ ପଶିଛି, ତାର କ'ଣ ଏଇଟା ଯେଉଁ ଆଜି ଭୁଲ କରୁଛି ଠିକ୍ କରୁଛି, ସେ ଆତ୍ମାଟା ଆଜି ଏଇଟା କରୁଛି କାଲି ଭଗବାନ କୃପା କରିବେ ବିଦୃତ ହେଇଯିବ। ଜୀବ ତ ଯେଉଁଦିନ ହେଲେ ଶୋଧନ ହବ ନା, ଏ ଦୋଷକୁ ଆମେ ଦେଖିବା ତାହେଲେ ସମସ୍ତ ଜଗତର ସମସ୍ତେ ଦୋଷୀ, ସେଥିପାଇଁ ଇଏ ସେତୁ ଏଇଟା ଗୋଟେ ସାଇନ୍ସ ଜୀବ ଦୟା। ଏ ଯେଉଁ ଆମର ଯେଉଁ ପ୍ରସ୍ତୁତ ଆମେ ଏଇଟା ଭଗବାନ ପ୍ରାପ୍ତିର ରାସ୍ତାଟା ନା, ଏଇଟା ସ୍ପିରିଚୁଆଲ ସାଇନ୍ସ ଯଦି କିଛି ଗୋଟେ ଥାଏ କେବଳ ଆମର ଗୌଡ଼ିଆ ବୈଷ୍ଣବ ପରମ୍ପରାରେ, ଅଲଗା ସମ୍ପ୍ରଦାୟରେ ଯାହା ଅଛି ସେ ଭଗବତ ପ୍ରାପ୍ତିର ଉପାୟ, ସେଥିରେ ବିଜ୍ଞାନ ଜିନିଷ କିଛି ନାହିଁ, ସେ କେଉଁଥିରେ ଭାବ ରହିଛି କେଉଁଥିରେ ଅର୍ଚ୍ଚନ ପ୍ରୋସେସ୍ ରହିଛି ଆଡପ୍ଟ ଅଲଗା ଜିନିଷ ଗୁଡ଼ା ସବୁ ରହିଛି, ସେ ସମର୍ଥ ପୁରୁଷ କିଛି କରିଦେଇଛନ୍ତି ତାଙ୍କ ପ୍ରୋସେସ୍ରେ ଲୋକମାନେ ଫଲୋ କରିକି ଯାଉଛନ୍ତି, ଏମାନେ ପାଇବେ ନ ପାଇବେ କିଛି ଗ୍ୟାରେଣ୍ଟି ନାହିଁ, କିନ୍ତୁ ଆମର ଯେଉଁ ପ୍ରୋସେସ୍ ରହିଛି ନା ଏଇଟା ଗୋଟେ ପୁରା ସିକ୍ୟୁର ପ୍ରୋସେସ୍, ଯିଏ ବି ରାସ୍ତାରେ ଯିବ ସେ ଭଗବାନଙ୍କୁ ପାଇଯିବ। କିନ୍ତୁ ଗୋଟେ ଜିନିଷ ହେଲା ଆଚାର୍ଯ୍ୟ ପ୍ରିନ୍ସିପଲ, ଆଚାର୍ଯ୍ୟମାନେ ଯେଉଁ ନିୟମ ଦେଇଛନ୍ତି ଯାହା ଆମର ପରମ୍ପରାର ଶିକ୍ଷା ସେଇଟା ଭାରି ଇମ୍ପୋର୍ଟାଣ୍ଟ। ଜୀବ ଦୟା ସହିତ କ'ଣ ସମ୍ପର୍କ ରହିଛି, ରାଗଦ୍ୱେଷ ସହିତ କ'ଣ ସମ୍ପର୍କ ରହିଛି ଭଜନର, ତୁମ ରାଗଦ୍ୱେଷ ରହିଲେ ଅପରାଧ ରହିବ, ଏଇ ଯେଉଁ ନୀତି ଗୁଡ଼ାକ ଢୁକେ ନା କିଏ କ'ଣ କରୁଛି କିଏ କ'ଣ ନାହିଁ ଭଲମନ୍ଦ ନାହିଁ ଏଗୁଡ଼ା ବେଶୀ ଢୁକିବ, ଏଇଥିରେ ଦ୍ୱେଷ ଭାବ ଯେତେ ଆସିବ ନା ତୁମେ ତା ସବୁ ଭୁଲ ଦେଖିବାକୁ ଇଚ୍ଛା, ଭୁଲ ଦେଖିଲେ କେମିତି ଖାଲି ମନକୁ ଭୁଲ ଦେଖିଲେ ହବନି, ଶାସ୍ତ୍ର ଏଇଟା କୁହାହେଇଛି ସିଏ ଏଇଟା କରିଛି, ଅପରାଧରେ କ'ଣ ଖାଲି ତିଆରି ହୁଏ କି, ଅପରାଧରା ସେମିତି ତିଆରି ହୁଏନି, ଅପରାଧରେ ଯେଉଁ ତିଆରି ହୁଏ ସେ ଜାଣିବା ଲୋକ ଅପରାଧ ବେଶୀ କରିବ, କେମିତି କରିବ, ତାର ଦୋଷ ଆସିଗଲା ସେ ତା ଭୁଲଟା ଦେଖିଲେ ତାକୁ ତା ଭୁଲଟାକୁ ହୃଦୟ ଭିତରେ ରଖିବା ପାଇଁ ସେ ଶାସ୍ତ୍ର କୋର୍ସ କରିବ, ଶାସ୍ତ୍ର ଏଇଟା କୁହାହେଇଛି ଏଇଟା କରୁନି, ତ ଗୁରୁଙ୍କର ଦୋଷ ଦେଖନ୍ତି, ପରମ୍ପରାର ଦୋଷ ଦେଖନ୍ତି, ଆଚାର୍ଯ୍ୟଙ୍କର ଦୋଷ ଦେଖନ୍ତି, କେମିତି ଦେଖନ୍ତି, ଗୋଟେ ନାଲି କପଡ଼ା ପିନ୍ଧିକି ଗଞ୍ଜେଇ ଖାଇଲେ ଲୋକ କିଛି କହିବେନି, କିଛି କହିବେ କିଛି କହିବେନି, ବାବା ବୋଲି କହୁଛନ୍ତି ଆଉ ହେଇ ଭାଇ କ'ଣ କ'ଣ ବାବା ବୋଲି ସବୁ ଢୋଳ ହେଲା ନା କ'ଣ, ତୁମ ସ୍କୁଲ ପାଖରେ କି ମଠ, ସେଟା ସ୍କୁଲ ପାଖରେ ମଠ ନାହିଁ ଅଛି, ସ୍କୁଲ ପାଖରେ ପୋଖରୀ ପାଖରେ ସେଠି ଅଛି, ଏଇଠି 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 ମଠ ଅଛି, ଖାଉଛନ୍ତି ଗଞ୍ଜେଇ ନାଲି କପଡ଼ା ପିନ୍ଧିଲେ ଲୋକ ତାକୁ ବାବା ବୋଲି କହିବେ, କି ବାହାର ଲୋକଟା ସେଠି ତା ଦୋଷ ଦେଖୁନି, ଗଞ୍ଜେଇ ଖାଇବାଟା ଦୋଷଟା ଦେଖୁନି, ତାକୁ ବାବା ବୋଲି ଗୁରୁତ୍ୱ ଜୁହାର ହେଉଛି, ଆମେ ଭଜନ କରୁଛୁ ଗୋଟେ ଲୋକ ତିଳକ କରିଛି ମାଳି କରିଛି ଆମର କେମିତି ଦୋଷ ଚାଲୁଛି, ଆମେ ଗୁରୁଙ୍କର କେମିତି ଦୋଷ ଦେଖିଦେଉଛି, ବୈଷ୍ଣବଙ୍କର ଆଚାର୍ଯ୍ୟଙ୍କର କେମିତି ଦୋଷ ଦେଖିଦେଉଛି, ସାଙ୍ଗେ ସାଙ୍ଗେ ଗୋଟେ ଶାସ୍ତ୍ର ଜିନିଷଟା ଯୋଉ ଶୁଣୁଛେ ଇଏ କ'ଣ କରୁଛି, ଶାସ୍ତ୍ର ଆମକୁ ପୋଷଣ କରୁନାହାନ୍ତି, ଶାସ୍ତ୍ର ଆମର ଅସ୍ତ୍ର ହେଇଯାଉଛନ୍ତି, ଏଇଟା ତ କୁହାହେଇଛି ଇଏ ତ କରୁନାହାନ୍ତି, ଆରେ ସିଏ ନ କରନ୍ତୁ ଆମେ ଯଦି ଜାଣିଛେ ଆମେ କରୁଛେ କି, ଆମେ ଯଦି ବିଚାର କରି ଦେଖିବା ଆମେ ଯାହାର ଯେଉଁ ଯେଉଁ ଶାସ୍ତ୍ରର ଯେଉଁ ନିୟମ ନେଇକି ଅନ୍ୟର ଦୋଷ ଦେଖୁଛେ ଆମେ ସେଟାକୁ ପାଳନ କରୁନି, ଦେଖ ତୁମେ ଭଲ ଭାବରେ ତୁମେ ଯେଉଁ ଜିନିଷଟା କହୁଛ ଶାସ୍ତ୍ରର ନିୟମ ନେଇକି ସେ ଏଇଟା କରୁନି ବୋଲି ତୁମେ ସେଟା ବି କରୁନଥିବ, କାରଣ ଶାସ୍ତ୍ର ଦୟା ଥିଲେ ଶାସ୍ତ୍ରଙ୍କ ଦୟା ଏଇଟା ନୁହେଁ ଯେ ତୁମେ ଶାସ୍ତ୍ରଙ୍କୁ ଆଣିକି ଅନ୍ୟ ଦୟାରେ ରେଫର କରିବ, ଏଇଟା ବହୁତ ବଡ଼ ବିଜ୍ଞାନ ନା, ସେଥିପାଇଁ ଅପରାଧ କେମିତି ହୁଏ କ'ଣ, ଅପରାଧ ସେମିତି ହେଇଯାଇକି ନୂଆ ଭକ୍ତ ଥିଲାବେଳେ ଆମର ଅପରାଧ ହୁଏ ନା, ଯେଉଁ ଏଇ ବର୍ତ୍ତମାନ ଭଗବାନ ମୋତେ ମୁଣ୍ଡରେ ପଶିଲା, ନୂଆ ଭକ୍ତ ଥିଲାବେଳେ ଅପରାଧ ହୁଏ ନା, ଯେତେ ପୁରୁଣା ହବ ଅପରାଧ ହୁଏ, କାହିଁକି ହୁଏ ଏଇଥିପାଇଁ, ଏହା ଛଡ଼ା କିଛି ନାହିଁ, ନୂଆ ଭକ୍ତ ଥିଲାବେଳେ କାହା ଅପରାଧ ଲାଗେ କି, ନୂଆ ଯେତେବେଳେ ଦେଖିବେ ବଠକୁ ଆସିବ ସମସ୍ତେ କ'ଣ ଲାଗିବ, ପ୍ରଭୁ ଭଲ ଅଛନ୍ତି ସମସ୍ତେ ଭଜନ କରୁଛନ୍ତି ସବୁ ଭଲ ଲୋକ, ସମସ୍ତେ ଭଲ ଲୋକ ମଠରେ ଯାହାକୁ ଦେଖିବ ତୁମକୁ କ'ଣ ଲାଗିବ, ସମସ୍ତେ ଆଜ୍ଞା ଭଲ, ସମସ୍ତେ ଭଗବାନଙ୍କର ଭକ୍ତ ନାହିଁ, ସମସ୍ତେ ବାହାର ଲୋକ ସେୟା ନା, ଆଉ ଆସିକି ମଠରେ ଯାହା ସବୁ ଆବାଜି ହେଇଛନ୍ତି, ଯାହା କମ ବୟସରେ ଭଗବାନଙ୍କର ଭଲ ଲୋକ ସେବା କରୁଛନ୍ତି, ଆପଣଙ୍କ ଜୀବନ ଧନ୍ୟ ଭଲ, କାରଣ ତାଙ୍କ ହୃଦୟଟା କ'ଣ ଅଛି, ସରଳ ଅଛି, ରାଗଦ୍ୱେଷ ଆସିନି, ଯେତେ ଆମେ ପୁରୁଣା ହେଇଯିବ ଏ ଶାସ୍ତ୍ର ଶାସ୍ତ୍ର ଯଦି ଜାଣିଦେଲେ ନା ଏଥିରେ କ'ଣ କରିବା, ଯେତେବେଳେ ଦୋଷ ଆସିଲା ତାକୁ ଦେଖିବା ତା ଗୁଣଟାକୁ, ତା ଗୁଣଟାକୁ ଦେଖିବା, ଆଉ ସେ ଶାସ୍ତ୍ର ନା ଆମର ବର୍ତ୍ତମାନ ବିପରୀତ କାର୍ଯ୍ୟରେ ଲାଗିଲା, ବିପରୀତ କାର୍ଯ୍ୟରେ ଲାଗିଲା, ଆଉ ସେ ତୁମକୁ ସଂହାର କରିବେ, ଆଉ ଶାସ୍ତ୍ର ସଂହାର କରିବେ, ଶାସ୍ତ୍ର କେମିତି ସଂହାର କରିବେ, ଆଉ ତୁମେ ତ ଦୋଷ ବୈଷ୍ଣବ ଦୋଷ ଆଇଲାଣି, ଆଉ ଶାସ୍ତ୍ରରୁ ଯାହା ପଡ଼ିବ ସେଗୁଡ଼ା ଖାଲି ଲାଗିବ ଦୋଷ ଦେଖିବାରେ, ଆଉ ଏଠି ଏହା କୁହାଗଲା, ସେଠି ତାହା କୁହାଗଲା, ଏଠି ତାହା କୁହାଗଲା, ସେଇଟା ଖାଲି ଅନ୍ୟ ଦୋଷ ଖୋଜି ଖୋଲି ଖେଳିବ, ଶାସ୍ତ୍ରର ଦୟା ନୁହେଁ। ଆଉ ସେଥିପାଇଁ ବର୍ତ୍ତମାନ ସମ୍ପ୍ରଦାୟରେ ସମ୍ପ୍ରଦାୟରୁ ସାଧୁମାନେ ସବୁ ନିନ୍ଦା ଚାଲିଛି ନା, ଆଉ ଇଏ ଗୋଟେ କଥା କହିଲେ ତା କଥାକୁ ସେ କାଟ, ସେ କହିଲା ଭାଇ ତୁ ଭଜନ କରୁନୁ, କିଏ କ'ଣ କହିଲା ଆମର କ'ଣ ମିଳିବ ସେଥିରୁ, ମୋ ଗୁରୁ ଯାହା କହିଲେ ମୁଁ ପାଳନ କରିବି, ସେ ହଜାର ବଡ଼ ବାବା ଆମର କହିଲା ଆମର କ'ଣ, ସେ ବୃନ୍ଦାବନ ଲୋକ କ'ଣ କିଏ କହିଲା, ସେ କୃଷ୍ଣ କିଏ ପାଇଲା, ପାଉ ମୋର ସେତେ ମତଲବ କିଛି ନାହିଁ, ମୁଁ ଏତେ ସରଳ ଜିନିଷ ଜାଣିଛି, କିଏ କୃଷ୍ଣଙ୍କୁ ପାଇଗଲେ ବୃନ୍ଦାବନ ସେ ଡାକିଲେ ଆମେ ସେଠି ଯିବୁନୁ, ଆମେ ଗୁରୁ ଗ୍ରହଣ କରିଛୁ ସତ୍ସମ୍ପ୍ରଦାୟ, ଆମ ଗୁରୁ ମୋତେ ଉଦ୍ଧାର କରିବେ, ଅଲଗା କେହି ମୋତେ ଉଦ୍ଧାର କରିପାରିବେନି, ମୋତେ କେହି ଉଦ୍ଧାର କରିପାରିବେନି, କୃଷ୍ଣ ଆସି ମୋତେ ଉଦ୍ଧାର କରିପାରିବେନି, କୃଷ୍ଣ ତାଙ୍କ ହାତ ଧରିକି ମୋତେ ନେଇକି ଯିବେ, କୃଷ୍ଣଙ୍କର ଉଦ୍ଧାର ଭକ୍ତ ଦ୍ୱାରା କରନ୍ତି, ସେ ଡାଇରେକ୍ଟ ଆଉ କରନ୍ତି, ତ ମୋତେ କିଏ କ'ଣ କହିଲା, ମୁଁ କାହିଁ, ମୁଁ ଯଦି ଅନ୍ୟ ଜଣଙ୍କର କଥାଟା ଶୁଣିବି କେବେ ହେଲେ ତାର ଗୁଣ ଦେଖିପାରିବିନି, ତା ଦୋଷଟା ବି ଦେଖିବି। ଦେଖ ତୁମେ ଭଲକି ବିଚାର କରିକି ମୁଁ ଯେଉଁଟା କହୁଛେ, କାହିଁକି ନା ତୁମେ ଗୁରୁ ଗ୍ରହଣ କରିଛ ନା, ତୁମେ ସେଠି ସାଙ୍ଗେ ସାଙ୍ଗେ କମ୍ପେୟାର କରିବ, ତୁଳନା କରିବ, ଏଇଟା ତ ଠିକ୍ ନୁହେଁ। ସେଥିପାଇଁ ଶାସ୍ତ୍ର ଆମର କହିଦେଲା ନାଇଁ, ସଙ୍ଗ କେଉଁଠି କରିବ, ସୁସମ୍ପ୍ରଦାୟରେ କରିବ, ସଜାତୀୟ ସ୍ନିଗ୍ଧ ସାଧୁ, ଯେ କୋମଳ ହୃଦୟ ସାଧୁ, ସ୍ନିଗ୍ଧ ସାଧୁ, ଯେ ତୁମକୁ କେବେ ହେଲେ ଅପରାଧ ଜିନିଷ ଶିଖେଇବେନି। ଆଉ ଆଜିକାଲି କ'ଣ ବିରୋଧ କଥାଟା ବେଶୀ ନା, ଆଉ ବିରୋଧ କଥାଟା ବେଶୀ ହେଇକି ଏସବୁ ନଷ୍ଟ ହେଇଗଲା ଆମର, ଅପରାଧ ଗୁଡ଼ାକ ଅପରାଧର ପ୍ରବଣତା ବଢ଼ିଯାଉଛି, ସିଏ ଗୋଟେ କଥା କହିଦେବେ ତ କାଟିବ, ଇଏ ତାକୁ ଶୁଣିଦେବ ନାଇଁ, ସିଏ ଯାହା କହିବ ଇଏ ଆରେ ଭାଇ, ଶାସ୍ତ୍ର କୁହାଯାଇନି ଭୁଲ ଠିକ୍ ପାଇଁ, ଯାହା ପାଖରେ ପ୍ରଭୁ ଯେତିକି ପ୍ରକଟ କରିଛନ୍ତି ଶାସ୍ତ୍ର ସିଏ ତାର ସେତିକି କହୁଛି, ତୁମ ପାଖରେ ଯଦି ଏତେ ଭଲ ଜ୍ଞାନ ଅଛି ତୁମେ ସେଇଟା କୁହ, ଅନ୍ୟ କିଏ କ'ଣ କହୁ ସେଟା କାଟୁନି, କାରଣ ୟା ଦ୍ୱାରା କ'ଣ ହବ ନା, ଶ୍ରୋତାମାନେ କ'ଣ ଶିଖିଲେ, ବିରୁଦ୍ଧ ଭାବ ଶିଖିଲେ, ଶ୍ରୋତାମାନେ ବିରୁଦ୍ଧ ଜିନିଷ ଶିଖିଲେ, ତେଣୁ ସିଏ ଯେଉଁଟା ଶୁଣିଲେ ସେ ବିରୁଦ୍ଧ ଜିନିଷ ଶୁଣିଲେ, ଧୀରେ ଜିନିଷ ଶୁଣିକି ସିଏ ସେଠୁ ସିଏ ଯେତେବେଳେ ପ୍ରିଚର ହେବେ ସିଏ ବିରୁଦ୍ଧ ଜିନିଷ ଶିଖିବେ, ଏଇଟା ଗୋଟେ ପରମ୍ପରା ବର୍ତ୍ତମାନ ଚାଲିବ, ମହାପ୍ରଭୁ ଶିଖିବାଟା ନୁହେଁ। ସେଥିରେ ମହାପ୍ରଭୁ ସିଦ୍ଧ ସ୍ୱାମୀ ଯେତେବେଳେ ନା କ'ଣ ବଲ୍ଲଭାଚାର୍ଯ୍ୟ ଯେତେବେଳେ ଆସିଲେ ତାଙ୍କ କଥା ଶୁଣିଲେ କି, ସେ କେତେ ପ୍ରକାର ମାନେ କ'ଣ ବାହାନା ଦେଖେଇକି ମୁଁ କୃଷ୍ଣ ନାମର ଅର୍ଥ କରିଛି, ମୁଁ ସିଦ୍ଧ ସ୍ୱାମୀଙ୍କର ଟୀକାକୁ ଛାଡ଼ି ମହାପ୍ରଭୁ ମନା କରିଦେଲେ, ନାଇଁ ମୋତେ ସମୟ ନାହିଁ, କାହିଁକି ମହାପ୍ରଭୁ କହିଲେ ମୋତେ କୁହ ଭାଇ, ମନକୁ ମନ ମୁଁ କହୁନି, ତୁମେ ଶାସ୍ତ୍ର ପଢ଼ିଲେ ତୁମକୁ ଦେଖାଯିବନି, କାହିଁ ମହାପ୍ରଭୁ ମନା କରୁଥିଲେ ବଲ୍ଲଭାଚାର୍ଯ୍ୟଙ୍କୁ, ମୁଁ କୃଷ୍ଣ ନାମର ବହୁ ଅର୍ଥ ଆମେ ନାହିଁ ଜାଣି, ଯଶୋଦାନନ୍ଦ ଶ୍ୟାମ ସୁନ୍ଦର ଯଶୋଦାନନ୍ଦର ଏଇ ମାତ୍ର ମାନେ, ମୋର ଅନ୍ୟ ନାମରେ ନିର୍ଦ୍ଧାରଣ ମୋ ଅଧିକାର ନାହିଁ, ମୁଁ ଅଲଗା ନାମ କଥା କିଛି ବୁଝେ, କୃଷ୍ଣ ନାମ ବହୁ ଅର୍ଥ ମୁଁ ଜାଣିନି, କାରଣ ସେ କହିଲେ ମୁଁ ବହୁ ଅର୍ଥରେ ଲେଖିଛି କୃଷ୍ଣ ନାମ, କିଏ କହୁଛନ୍ତି ବଲ୍ଲଭାଚାର୍ଯ୍ୟ, ମହାପ୍ରଭୁ ଜାଣିଛନ୍ତି, ମୁଁ ତା କଥା ଶୁଣିବି କାହିଁକି, ଶୁଣିଲା ମାନେ ତାଙ୍କ ଦୋଷଟା ମୁଁ ଦେଖିବି, ସିଧା ମନା କରିଦେ ମହାପ୍ରଭୁ ଦେଖୁ ନା, ସର୍ବ ଭଣ୍ଡାଚାର୍ଯ୍ୟ ଯାହା କହିଲେ ସାତ ଦିନ ସର୍ବ ଭଣ୍ଡାଚାର୍ଯ୍ୟ କଲେ, ମହାପ୍ରଭୁ ଦୋଷଟା କହିଲେ କି, ସେ କହିଦେଲେ ନା ନାଇଁ ମୁଁ ତୁମ ସୂତ୍ର ଗୁଡାକ ବୁଝିପାରୁଛି, ଭାଷ୍ୟ ବୁଝିପାରୁ, ସେ କହିଲେ କୁହନ୍ତୁ ଆପଣଙ୍କ ମୋର କ'ଣ ଦୋଷ ରହିଲା, ମହାପ୍ରଭୁ ତାପରେ ଯାଇ କହିଲେ ଠିକ୍ ଅଛି, ଏଇଟା ହଉଛି ଏହା, ଏହାର ଅର୍ଥ ଏହା, ଏହାର ଅର୍ଥ ଏହା, ନୀତି ଗୁଡ଼ାକ ଢୁକିଯିବ ନା, ତୁମେ ଯେତେବେଳେ କୌଣସି ଯିବ ଠିକ୍ କରୁ ଭୁଲ କରୁ ସବୁବେଳେ ତା ବିଷୟରେ ଚିନ୍ତା କରିବ, ଅନ୍ୟ ବିଷୟରେ ଅନ୍ୟର ଭୁଲ ଠିକ୍ ବିଚାର କଲେ ତା ଭିତରେ ତୁମର ନୀତି ଗୁଡ଼ା ଏଇ ଶାସ୍ତ୍ରର ନୀତି ଶାସ୍ତ୍ର ନିୟମ ଗୁଡ଼ା ଲାଗିବ, ତୁମେ ସବୁବେଳେ ଦ୍ୱେଷ ଦେଖିବ, ଦେଶରେ ତୁମ ଜୀବ ଦୟା ଗୁଣଟା ନଷ୍ଟ ହେବ। ବୈଷ୍ଣବ ଦୟା ତ ଗୋଟେ ବହୁତ ବଡ଼ ହେଲାଣି, ମଣିଷକୁ ଦେଖିଲା ଭଲ ଲାଗିବ, ବର୍ତ୍ତମାନ ସେଇଟା ହେଉଛି ନା, ଆଉ ବର୍ତ୍ତମାନ ସେ ଜଣେ ବୈଷ୍ଣବ ବୈଷ୍ଣବ ଦେଖିଲେ ଆଦର କରିବନି, ଜଣେ ଆରେ ସେ ଭାଇ ସେ ବୈଷ୍ଣବ ଜଣେ, ସେ କେଉଁ ସମ ମାନେ କାହାର ବି ଶିଷ୍ୟ ହୁଅନ୍ତୁ, ସେ ବୈଷ୍ଣବ ନା କି ନା, ଏ ତ ଆଜିକାଲି ମଠକୁ ଗଲେ ପଚାରୁଛନ୍ତି ତୁମେ ଯେଉଁ ବାହାର ମଠ ମାୟାପୁର ତ କାହାର ଶିଷ୍ୟ, ଏଇଟା କ'ଣ କାହାର ଶିଷ୍ୟ, ଯିଏ ତିଲକ ଲଗେଇ ତାକୁ ଶିଷ୍ୟ ବୋଲି ପଚାରିବା କ'ଣ ଦରକାର ଅଛି, ଏଇଟା ଅପରାଧ କରିବା ପାଇଁ ହିଁ ବେଟର ଏଇଟା, ଆଉ ତୁମେ ଇସ୍କନର ନିନ୍ଦା ଆରମ୍ଭ କରିଦେ, ଆରେ ଭାଇ କାହାର ଶିଷ୍ୟ ବୋଲି ପଚାରି ଦରକାର ନାହିଁ, ମହାପ୍ରଭୁଙ୍କର ନା, ବାସ ଠିକ୍ ଅଛି, ତାକୁ ଆଦର କର ସ୍ନେହ କର, ପଚରାଯାଏ କେମିତି ନା କାହାର ଚରଣ ଆଶ୍ରୟ କରିଛନ୍ତି, ଇଏ ସବୁ କାହାର ଶିଷ୍ୟ, ଅପରାଧରେ ବର୍ତ୍ତମାନ ଘେରି ଘେରି ଖାଉଛି ନା ସମସ୍ତଙ୍କି, ଆଉ ଭାଇ ଶିଷ୍ୟ କଥା ପଚାରିଲେ ସେଠୁ ତାଙ୍କୁ ଭଲ ପାଉଥିଲେ ଭଲ ପାଉଥିଲେ, ନିନ୍ଦା ହେଇଥିଲେ ତାଙ୍କ ବିଷୟରେ ଦୀପଦ କହିବେ, ତୁମେ ସେଠୁ ଯୁକ୍ତର୍କ ହେଲା, ତୁମେ ସେଠୁ ଆସିବ ତାଙ୍କ ବିଷୟରେ ଗାଳି ଦେବ, ଦେଇ ମଠକୁ ଯାଇଥିଲେ ମୋତେ ଏହା କହିଲା, ନାଇଁ କାହାକୁ ପଚରା ଯାଏ ନା ଆପଣ କାହାର ଶିଷ୍ୟ ବୋଲି, ସେମିତି ନାହିଁ, ମହାପ୍ରଭୁଙ୍କ ଭକ୍ତ ତିଲକ ଲଗେଇଛନ୍ତି, ଠିକ୍ ଅଛି ଆମେ ଯେତିକି ପାରିବା ତାଙ୍କୁ ସେତିକି ସମ୍ମାନ ଦେବା, ସେବା କରିବା, ଯାହା ପାରିବା ସରିଲା, ଯଦି ତୁମେ ଜାଣିବାର ଅଛି ତାଙ୍କୁ ସେମିତି ପଚରାଯିବ, ସେଟା ପ୍ରାଇଭେଟ୍ରେ ପଚରାଯିବ। ତେଣୁ ଏଇ କଥାରେ ପଡ଼ିଛି ଭଗବାନଙ୍କର ଏଇ ଯେଉଁ ଅର୍ଜୁନ ଯେଉଁ ପ୍ରଭୁପଦରେ ରଚନା କରୁଛନ୍ତି ନା, କୃପୟା ପରାବିଷ୍ଟ ଶବ୍ଦକୁ ବଳଦେବ ଦାସଙ୍କ ଟିକାମ ପଡ଼ୁଥିଲେ ପୂର୍ବତୁ ରଖିଥିଲେ ଏଠି ହଁ ସୁସନ୍ୟ ପୂର୍ବମପି କୃପାସ୍ତି ପରସନ୍ୟ ତୁ ଅପରାପିଷ୍ୟାତ ଅଭୂତ ଇତି ଅର୍ଥ ପୂର୍ବରୁ ପୂର୍ବ ନିଜ ସୈନ୍ୟ ପ୍ରତି କୃପା ଥିଲା ବର୍ତ୍ତମାନ ପରସନ୍ୟ ପ୍ରତି କୃପା ଆସିଛି ଏଇଟା ପୂର୍ବତ ବି ଲେଖିଲେ ରଚନା କରିଛି ଏସବୁ ମହତ୍ତ୍ୱ ଗୁଣ ନା ଭକ୍ତର ଏଇଟା ସବୁ ମହାନ ଗୁଣ ଜୀବଦୟା ପୁରୁଷାର୍ଥ ମୁଁ ପ୍ରସାଦ ପାଇଦେବି ମୁଁ ରହିଯିବି କିଏ ଗୋଟେ ମନ୍ଦିରକୁ ଆସୁଛି ତାକୁ ପ୍ରସାଦ କିଏ ଦେବା ଜଣେ ପ୍ରସାଦ ପାଇଛି କି ନାହିଁ ତୁମକୁ ଦଶମାରେ ରୋଷେଇ କରିବାକୁ ଅସୁବିଧା କ'ଣ ଅଛି ଜଣେ ମନ୍ଦିରକୁ ଆସିଛି ନା ସେ ପ୍ରସାଦଟା ପାଇନି ପ୍ରସାଦ ସରିଗଲା ତୁମକୁ ରୋଷେଇ କରିଦେବାକୁ ପଡ଼ିବ ତୁମେ ଗୋପବନ୍ଧୁ କଥା କହୁଛ ନା ଗୋପବନ୍ଧୁ ଖାଇବା ଭାଗ ଦେଇଥିଲେ ତୁମେ କେଉଁ ହିସାବରେ ତୁମେ ତାଙ୍କୁ ସାମାଜିକ ଲୋକମାନଙ୍କୁ ଠାକୁର ତୁମେ କେଉଁ ହିସାବରେ ଶ୍ରେଷ୍ଠ ହେଲ ମନ୍ଦିରକୁ ଆସିଛି 12 ବେଳେ ପ୍ରସାଦ ସେ ଘରେ ଖାଇକି ଆସିଥିଲେ କି ଆସି ସେ ଫେରିଗଲେ ଖାଇବ କେଉଁଠି ଯଦି ଗୋଟେ ଭକ୍ତ ହେଇଥିବ ତ ଏଇଟା ଚିନ୍ତା କରୁଛନ୍ତି ତୁମେ ହଁ ସରିଗଲା ସରିଗଲା ନାଇଁ ନାଇଁ ତୁମକୁ କୁକିଂ କରି ଦେବାକୁ ପଡ଼ିବ ତୁମକୁ କୁକିଂ କରି ଦେବାକୁ ପଡ଼ିବ ଆଉ ଥରେ ଆସିଲା ବେଳେ ଏମିତି ଆସିବେ ବା ଜଣେଇକି ଆସିବେ କିନ୍ତୁ ସେ ଖାଇବ କେଉଁଠି ଆଗେ ଚିନ୍ତା କର ତୁମର କ'ଣ କରିବ ସେ ଭକ୍ତଟା ନା ପଳେଇ ଆସିଛି ମନ୍ଦିରକୁ 12 ବାଜିଲାଣି 1 ବାଜିଲାଣି ପ୍ରସାଦ ସରିଗଲା କହିନାହାନ୍ତି ଅଧିକା ଲୋକ ଚାଲିଲେ ଆସିଛି ତୁମକୁ ରୋଷେଇ କରିଦେବାକୁ ପଡ଼ିବ ସେ ଯିବେ କୁଆଡ଼େ ଖାଇବେ କେମିତି ସେ ଯିବ ଦୟା ନା ତାପରେ ତୁମେ କହିଦେଇପାର ଆଜ୍ଞା ଏମିତି ଆପଣ ଜଣେଇକି ଆସିବେ ବା ଯେତେବେଳେ ଆସୁଛନ୍ତି କହିକି ଆସିବେ କିନ୍ତୁ ଗୋଟେ ଖାଇବା ସମୟ ନା ଖାଇବା ପାଖରେ କାହାକୁ ଗୋଟେ ଉଠେଇଦେବା ଏସବୁ ଏଇଟା କରାଯାଏ ଏଇଟା ଭଗବାନ ବହୁତ ରୁଖ ରୁଷ୍ଟ ହେଇଯାନ୍ତି ଯିବ ଦୟା ନା ଏଗୁଡ଼ା ସବୁ ସମସ୍ତଙ୍କ ହୃଦୟ ଭଗବାନ ଅଛନ୍ତି ଆମେ ପରେ ତାଙ୍କୁ ବୁଝେଇକି ସୁଝେଇ କହିପାରିବା କିନ୍ତୁ ଗୋଟେ ଜୀବଟା ତୁମେ ଚିନ୍ତା କର ମୋର ପରିସ୍ଥିତିରେ ସେ ସମୟରେ ଥିଲେ ମୁଁ କ'ଣ ହେଇଥାନ୍ତି ଭକ୍ତି ଏମିତି ଏମିତି ମୁଁ ଭଜନ କରିପକେଇ ଭଜନଟା ତ ବହୁତ ବଡ଼ ଉପରେ ଜିନିଷ ଏତେ ଛୋଟ ଜିନିଷଟା ଆମେ ଜାଣିନେ ଭଜନ କ'ଣ କରିବ ତ ଯେତେ ଜିନିଷ ଉପରକୁ ଉଠିଥିବ ସେ ଯେମିତି ଉପରକୁ ଉଠିଗଲେ କଙ୍କଡ଼ା ଯେମିତି ଗୋଡ଼କୁ ଟାଣି ଆଣ ନା ତୁମେ ଯେତେ ଉପରକୁ ଉଠିବ ଏଇ ଛୋଟ ଛୋଟ ନିୟମ ତୁମକୁ ଟାଣିକି ପକେଇଦେବ ଅପରାଧରେ ଏଇଥିରୁ ସୃଷ୍ଟି ହେଉଛି ନା କେମିତି ସୃଷ୍ଟି ହେଉଛି ତା ଜୀବ ହୃଦୟରେ କ'ଣ ଭଗବାନ ନାହାନ୍ତି ସେ ଜୀବଟା ଆଜି ଖାଇଲେଣି ପଳେଇଗଲା ଗୋଟେ ଯିବଟା ଆସିଛି ତୁମେ ସବୁ ପ୍ରସାଦ ପତ୍ର ଖାଇଦେଲ ପ୍ରସାଦ ସରିଗଲା ତା କହିଲ ନା ପ୍ରସାଦ ସରିଗଲା ପଳାଅ ପ୍ରଭୁ ମାତା ଯାଅ ପ୍ରସାଦ ନାହିଁ ଯାଅ ଭଗବାନ ଖୁସି ହେବେ ଭଗବାନଙ୍କ ଦ୍ୱାରରୁ ତୁମେ ଖାଇଦେଲ ସେ କେବେ ବି ଭଗବାନ ଖୁସି ହେବେ ଆମେ ସବୁ ଛୋଟ ପିଲାରେ ସବୁ ଦେଖିଛୁ ଏ ଯେଉଁ ବିବାହର ଭୋଜି ଭଲ ମନ୍ଦ ହୁଏ ଏ ଯେଉଁ ସବୁ ଗରିବ ଲୋକ ଭଲ ମନ୍ଦ ଯିଏ ସବୁ ଭିକାରୀ ଭଲ ଭାଟ ଭିକାରୀ ଭାଟ ଭିକାରୀଙ୍କ ପାଇଁ ପିଠା ରଖାଯାଏ ଭାବିଲେ ଜାଣିଛ ନା ନାହିଁ ତୁମଆଡ଼େ କେଉଁଠି ଅଛି ମୁଁ କେଉଁଠୁ କେଉଁଠୁ ତୁମେ ତ ସେ ଅଧା ହେଇକି ରହିଲ ଆଜି ହେଲନି କି ଘରକୁ ହେଲନି କ'ଣ ଜାଣିବ ଏ ଯେଉଁ ରଜ ହୁଏନି ରଜ ଏ ଯେଉଁ ରଜଟା ଆଜି ଏବେ ରଜ ଚାଲିଛି ବା ଏ ରଜ ପିଠା ରଖା ହବ ଆମେ ଛୋଟ ପିଲାବେଳେ ମୋର ମନ ଅଛି ମୁଁ କହିଛି ଏ ରଜ ପିଠା ରଖା ହବ କାହିଁକି କାଲିକି ଆସିବେ ଆଜି ଯେଉଁମାନେ ଆସିଲେ ଭିକାରୀମାନେ ଆଜି ଆସିବେ କାଲି ତାଙ୍କ ପାଇଁ ରଖା ହବ ଆଉ ଆଜି ଯେଉଁମାନେ ତାଙ୍କ ପାଇଁ ଅଲଗା ରଖା ହେଇଥିବେ ଭାଟ ଭିକାରୀ ପାଇଁ ଭାଟ ଭିକାରୀ କୁହାଯାଏ ଭାଟ ଭିକାରୀ ଆସି ଦ୍ୱାର ମୁହଁରେ ଫେରିବେ ଆଉ ଭିକ୍ଷୁକ ଫେରିଗଲେ ବି ତୁମର ତାଙ୍କର ପାପ ଦବ ତୁମର ପୁଣ୍ୟ ନେଇକି ଯିବ ଭିକ୍ଷୁକ ଭଗବାନ ସବୁ ନିୟମ ତିଆରି କରୁଛନ୍ତି ଆଉ ଏଇଟା ମନ୍ଦିରଟା ଭଗବାନଙ୍କ ଜାଗା ଆଉ ତୁମେ ଭଗବାନ ଖାଲି ଖାଲି କହିବ ଭଗବାନ ପାଇଯିବ ମୋର ଜପ ଭୋଜନ କରିବି କିଏ ଖାଇଲା ନ କହିଲେ ମୋର କ'ଣ ମିଳିବ କିନ୍ତୁ ଏଇଟା କି ଭୋଜନ ହେଇଯିବ ନା କ'ଣ ତୁମ ବିଷୟରେ ସେତିକି ଚିନ୍ତା କରାଇଥାନ୍ତା ତୁମେ ଭକ୍ତ ହେଇଥାନ୍ତେ କି ତୁମେ ଆଜି ଭକ୍ତ ହେଇଗଲେ ତୁମେ କଥାଟା କହୁଛ ତୁମକୁ ଦିନ କିଏ ଡାକିକି ଏମିତି ପ୍ରସାଦ ଦେଇଥିଲା ତୁମେ ଅସୁବିଧାରେ ପଡ଼ିଥିଲ ତୁମକୁ କିଏ ସାହାଯ୍ୟ କରିଥିଲ ତୁମେ ଆଜି ଭକ୍ତ ହେଇଛ ତୁମେ ପଛ କଥାଟା ଭୁଲିଗଲ ମୋର ଭଜନ କରିବି କ'ଣ ଏତେ କିଏ କରିବ ଆରେ ଇଏଟା କି ମେଣ୍ଟାଲିଟି ତୁମେ ଭକ୍ତ ହେଇପାରିବନି ଭକ୍ତଟା ଛୋଟ ବୋଲି ଭାବନି ଏତେ ଛୋଟ ବୋଲି ତୁମେ କାହିଁକି ସାଙ୍ଗେ ସାଙ୍ଗେ ଉପରକୁ ଉଠିବ ଯେ ମୁଁ ଏହା ଭଜନ କରିଦେବି ମୋର ଏହା କରିଦେବି ତା କରିଦେବି ଭଗବାନ ପାଇଛି ଭଗବାନ ପାଇଁ ଛୋଟିଆ କାମ ହେଇଛି ସମସ୍ତ ଦେବ ଗୁଣ ତୁମ ପାଖରେ ରହିବା ଦରକାର ଏ ଭାତ ଭାତ ହାଣ୍ଡି କୁହନ୍ତି ନା ଚାଉଳ ଅର୍ଣ୍ଣ ବସିଛି ଗୋଟେ ଅର୍ଣ୍ଣକୁ ଚିପିଦେଲେ ହାଣ୍ଡି ସାରା ଅର୍ଣ୍ଣ ଚିପା ହେଉଛି କି ଗୋଟେ 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 ଚିପା ହେଲେ ଜଣା ପଡ଼ିଯାଉଛି ବାସ୍ ଅର୍ଣ୍ଣ ହାଣ୍ଡିଟା ହେଲା କି ନାହିଁ ସେଇଟା ବୈଷ୍ଣବରେ କେତେଟା ଗୁଣ ଅଛି ସେଇ ଗୁଣକୁ ଚିପିଦେଲେ ଜଣା ପଡ଼ିଯିବ ଇଏ ବୈଷ୍ଣବ କି ନୁହଁ ଉପର କଥା ଆଉ କାଇଁ ବହୁତ ବଡ଼ ଫିଲୋସଫି କୁହ ତୁମେ କେତେ ପ୍ରଚାର କର କେତେ ବଡ଼ କମ୍ କର ଗୋଟିଏ ଚିପି ଦେଲେ କ'ଣ ଜଣା ପଡ଼ିଯିବ ଏସବୁ ବୈଷ୍ଣବ ଲକ୍ଷଣ ଏଗୁଡ଼ାକ ସବୁ ସବୁ ଜୀବ ହୃଦୟରେ ଭଗବାନ ଅଛି। ଏଇଟା ସ୍ୱାର୍ଥପରତା ଏସବୁ ଜିନିଷ କେବେ ଭଗବାନଙ୍କର ସେ କଥା ମୁଁ କୁହେ। ସେ ଭାଗବତ କଥାରେ ଗୋଟେ ପଢ଼ିଥିଲି, କେଉଁଠି ଗୋଟେ ବହିରେ ପଢ଼ୁଥିଲି, ବାହାର ବହି କି କେଉଁଠି କେଉଁଠି ପଢ଼ିଥିଲି, ବହି ଷ୍ଟୋରି ବହିରେ ଗୋଟେ ପଢ଼ିଥିଲି। ଗୋଟେ ବଡ଼ ସେଠ ଲୋକଟା ଥାଏ, ସେ ସେଠ ଲୋକଟା ଥାଏ, ସେ ସାଧୁ ସେବା କରେ। ସାଧୁକୁ ଆଗେ ଖାଇବାକୁ ଦେଲେ ସେ ଖାଇବ, ସାଧୁକୁ ଖାଇବାକୁ ନଦେଲେ ଖାଇବନି, ତାର ଗୋଟେ ଧର୍ମ। ସାଧୁ ଗୁଡ଼ାଙ୍କୁ ଆଗେ ସାଧୁଙ୍କୁ ଡାକିବ, ଦୁଇ ଚାରି ଜଣ ସାଧୁଙ୍କୁ ଖାଇବାକୁ ଦେବ, ତାପରେ ଯାଇକି ସେ ଭୋଜନ କରିବ। ଆଉ ଗୋଟେ ଦିନ ହେଇଛି ପୁରା ଦିନମାନ ଚାଲିଲାଣି, ତାକୁ ସାଧୁ ମିଳୁନାହାନ୍ତି, ତାର ଚେଲା ଚେଲା ଚମଟା ଥାନ୍ତି, ଗୁମାସ ତାର ଥାନ୍ତି ନା ସବୁ ଚେଲାମାନେ, ତାଙ୍କୁ ପଠେଇଲା ଗଲୁ କେଉଁଠୁ କେଉଁଠି ସାଧୁ ଡାକିକି ଆଣିବି, କାରଣ ମୋର ତ ନିୟମ ହେଲା ମୁଁ ସାଧୁଙ୍କୁ ଖାଇବାକୁ ଦେଲେ ଖାଇବି, ମୁଁ ଉପବାସ କେମିତି ରହିବି। ସକାଳୁ ପଠେଇଲାଣି, ବାରଟା ଗୋଟେ ଦୁଇଟା ହେଇଗଲାଣି, ଏଣୁ ଯାହା ରୋଷେଇ କରିଥିଲା ଦୁଇଥର ଖରାପ ହେଇଗଲେ, ଥରେ ଗଲାଣି ପୁଣି ପାଚକକୁ ରୋଷେଇକୁ ଲଗଉଛି ଯେ ଭଲ ଭାବେ ରୋଷେଇ କର। ଆଜି ବୈଷ୍ଣବ ମିଳୁନାହାନ୍ତି ମାନେ ଯିଏ ଶେଷରେ ଯେଉଁ ବୈଷ୍ଣବଟା ଆସିବେ ସେ ହେଉଛନ୍ତି ବଡ଼ ବଡ଼ ସାଧୁ ଆସିବେ ନା, ଆଉ ଆଜି ମିଳୁନାହାନ୍ତି ଏମିତି ବୈଷ୍ଣବ ଆସନ୍ତି, ଆଜି ଆସୁନାହାନ୍ତି। ଆଉ ଇଏ କହିଲେ ବାବା ତ ଖାଇନାହାନ୍ତି, ଆମର କିଏ ମହାଜନ ଖାଇନାହାନ୍ତି, କିଏ ଖୋଜିବ ସକାଳୁ ସନ୍ଧ୍ୟା ହେବାକୁ ବସିଲାଣି, ତେଣୁ ଖୋଜି ଖୋଜି ଚାରିଟା ବେଳକୁ ଗୋଟେ ଭିକାରୀ ଦାଢ଼ି ଫାଡ଼ି ଛାଡ଼ିଛି, ଦାଢ଼ି ଫାଡ଼ି ଛାଡ଼ିଛି, ମୁନାହାନ୍ତି ନା ଦାଢ଼ି ଛାଡ଼ି ଦେଇଥିବେ, ନାଲି କପଡ଼ା ପିନ୍ଧିଦେଇଥିବେ, ସେ ତାଙ୍କର ପ୍ରସାଦ ଖାଇବା ନାଇଁ କି ଏଇ ଯେଉଁ କ'ଣ ଏଇଟା ଦକ୍ଷିଣା ଭାଣ୍ଡାର ଖାଇବା ନାହିଁ, ତାଙ୍କର ସବୁ କପଡ଼ା ପିନ୍ଧିଛନ୍ତି, ସେ ସେଇଭଳିଆ ଲୋକ ଧରିକି ନିଆହେଲା, ସେ ନାଲି କପଡ଼ା ଖଣ୍ଡେ ପିନ୍ଧିଛି, ସେ ହେଉଛି କିଏ ଭିକାରୀଟା, ତାକୁ ଧରି ଆଣିଲା ଆଉ କିଏ ତାର ଚାକରମାନେ ଧରି ଆଣିଲେ, କାହିଁକି ନା ମାଲିକ ଖାଇବନି ଆଉ ଆମେ ବି ଖୋଜି ଖୋଜି ମରିବୁ, ତାକୁ ଆଣିକି ବସେଇଦେଲେ। ଇଏ ବି ଭଗବାନଙ୍କ ଦୟାରୁ ଇଏ ବି ଇଏ ଇଏ ଭିକାରୀ ଦିନମାନ ଇଏ ଖାଇନି ଖାଇନି, ଇଏ ଇଏ ତାର କ'ଣ କହୁଛି ଭଲ ଜିନିଷ ତିଆରି କରିଛନ୍ତି, ଇଏ ବଡ଼ ସାଧୁ, ଆଉ ବଡ଼ ସାଧୁ ବୋଲି ଭଲ ଜିନିଷ ତିଆରି କରୁଛି, ଆଉ ଇଏ ଭାରି ଖୁସି, ତା ଗୋଡ଼ ହାତ ଧୋଇଦେଇ ୟା ମୁଣ୍ଡ ଖରାପ ହେଲା, ଏତେ ଜିନିଷ ହେଇଛି ଖାଇବା ପିଇବା କିନ୍ତୁ ଖାଇବି, ଇଏ କ'ଣ ଅଛି ତାର ବସିଲା, ବସିକି ତାର ଆଣିକି ଦେଉଥିବ, ଅର୍ଣ୍ଣ ଆଣିକି ଦେଉଥିବ, ଅର୍ଣ୍ଣ ଖାଇଦେବ, ଡାଲି ଆଣିକି ଦେଉଥିବ, ଡାଲି ଖାଇଦେବ, ଇଏ ବସିଥିଲା କିଏ ସେ ମହାଜନ କହିଲା, ଏଇଟା ତ ସାଧୁ ଭଳିଆ ଜଣାପଡ଼ୁନି, ସାଧୁ ଗୋଟେ ମହାମନ୍ତ୍ର କରନ୍ତି କି ଗୋଟେ କିଏ ଓମ୍ ନମଃ ଭଗବତ କୁହନ୍ତି କିଛି ଗୋଟେ, ଇଏ କ'ଣ ଅର୍ଣ୍ଣ ଦେଉଥିବ ଅର୍ଣ୍ଣ ଶେଷ, ଡାଲି ଦେଉଥିବ ଡାଲି ଶେଷ, ଇଏ ସବ୍ଜି ଦେଉଥିବ ସବ୍ଜି, ଏଇଟା ଏଇଟା ଭିକାରୀ ଭିକାରୀଟା ଆଉ ସେ ଅଧା ଖାଇତାକୁ ଉଠେଇଦେଲା, ଅଧା ଖାଇତାକୁ କହିଗଲା, ଏଇଟା ଭିକାରୀଟାକୁ ଧରିକି ଆସିଛ, ଏଇଟା କାଇଁ ସାଧୁ ହବ, ଉଠେଇ ଦେଇଦେବ, ଉଠେଇଦେଲା। ଆଉ ସେଦିନ ରାତିରେ ଭଗବାନ ତାଙ୍କୁ ସ୍ୱପ୍ନ ଦେଲେ, କାହାକୁ ଏତେ ଦିନ ସାଧୁ ସେବା କରିକି ସେ ଯାହା ପାଇନଥିଲା, ଆଜି ଭିକାରୀ ଦ୍ୱାରା ସେତିକି ପାଇଲା। ଜୀବଦୟାଟା କମ୍ ବଡ଼ ଯେମିତି ମହାପୁର ଖାଲି କରି ଜୀବଦୟା, ତୁମେ ନାମ କରୁଛ, ତୁମେ ଜୀବଦୟା ଆସୁନି, ମାନେ ସ୍ୱାର୍ଥପରତା, କିଏ ଖାଇଲା କିଏ ନ ଖାଇଲା, କେମିତି କରିଲା, କିଏ ଜୀବଟା ଆସୁଛି କ'ଣ କରୁଛି, ଭଜନ କିଛି ହେଇପାରିବନି, ଭଜନଟା ଏମିତି ଜିନିଷ ମୋର ମାଳି ଧରିକି ବସିକି ମୋର ଭଜନ କରିବି, କି ଭଜନ ବାପ କରିବୁ ରେ, ତ ହୃଦୟରେ କ'ଣ ଅଛି ତୁ ଦେଖେ ଆଗେ, ଭିତରେ ଭଜନଟା ଗୋଟେ ଛୋଟିଆ ପାଠ, ଏଇ ଗାଉଁରି ବୁଢ଼ା 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 କୁହନ୍ତି ଭଜନ ପଥରେ ଦୁର୍ଗମ ଭୟ ଭାଜିଲେ ମୁନିଜନ, ମୁନିମାନଙ୍କୁ ଡର ଲାଗେ ଏ ପଥରେ, ମୋର କେଉଁଠି ଛୋଟ ଦୋଷ ହେଇଗଲେ କି, ଆଉ ତୁମେ କେଉଁଠି କ'ଣ ଗାଁ ଗଡ଼ିଆ ହନ୍ଧା ହେଇଛି ଲୁଚେ ବାଚ କରି ଖାଇ ପିଇ ଦେଇକି ମୋର ଚୁପଚାପ ବସିବି, ସେ କ'ଣ ଭାଇ ବାଘ ଏଇଟା, ଭଗବାନ ରାତିରେ ଆସି ଆସି ତାକୁ କହିଲେ ମହାଜନ ପୁରା ଆକ୍ରୋଧ ପ୍ରବେଶ କହିଲେ, କିରେ ତୁ ସାଧୁ ସେବା ଆଦିନ କରୁଥିଲୁ ନାଇଁ କି, ତୁ ତୁ ସାଧୁ ସେବା କରୁଥିଲୁ ଗୋଟେ, ତୁ ଏତେ ଲୋକକୁ ଏତେ ତୋର ଅହଙ୍କାର ଆସିଛି ମୁଁ ସାଧୁଙ୍କୁ ଖାଇବାକୁ ଦଉଛି, ଆଉ ସେ ଲୋକଟା ଖାଇ ବସୁଥିଲା ତାକୁ ତୁ ଉଠେଇଦେଲୁ, ଭଗବାନ ତାକୁ ପ୍ରଶ୍ନ ପଚାରିଲେ, କହିଲେ ତୁ କହ ତୁ ଗୋଟିଏ ଦିନ ଗୋଟେ ଲୋକ ଖାଇବାକୁ ଦେଇପାରୁନୁ, ତୁ ଯାହାକୁ ଆଜି ଖାଇବାକୁ ଦେଇପାରୁନୁ, ପୂର୍ବରୁ ତାକୁ କିଏ ବଞ୍ଚେଇଥିଲା ଖାଇବାକୁ ଦେଇକି, ଯେଉଁ ଲୋକଟାକୁ ଅଧାରୁ ଉଠେଇଦେଲୁ ତା ପୂର୍ବରୁ ତାକୁ ଖାଇବାକୁ ଦେଇ କିଏ ବଞ୍ଚେଇଥିଲା, ମୁଁ ତାକୁ ବଞ୍ଚେଇଥିଲି, ତା ଗୋଟେ ବେଳେ ତୁ ଖାଇବାକୁ ଦେଇପାରିଲୁନି, ତୁ ଗୋଟେ ବେଳେ ଖାଇବାକୁ ଖାଇବାରୁ ଉଠେଇଦେଲୁ, ସେଠି ଖାଇବା ପାଖରୁ କାହାକୁ ଉଠାନ୍ତି, କେବେ ବି ଖାଇବା ପାଖରୁ କାହାକୁ ଉଠାଯିବନି, ଗାଁ ଗଣ୍ଡେ ଆମେ ଦେଖୁଛୁ ଆଉ ଗାଁ ଗଣ୍ଡେ କେବେ ଖାଇବା ପାଖରୁ କାହାକୁ ମୁଠିରେ ହାତ ଟାଣିକି ବସିବେ, ରାଗିବ ଏଇ କୁହନି କୁହନି ଖାଇବା ଖାଇବା ପାଖରେ କିଛି କୁହନି, କାରଣ ଭଗବାନ ରୁଷ୍ଟ ହେଇଯାନ୍ତି, ଏ ଶୁଷ ମାନେ ସବୁ ଏଇସବୁ ଗପ ଫପ ଶୁଣିଥିଲେ, ପୁରାଣ ଜିନିଷ ଜାଣିଥିଲେ, ଆଉ ଇଏ ତ କିଛି ବୁଝୁନାହାନ୍ତି ସୁଝୁନାହାନ୍ତି, କାଲି କହୁଛନ୍ତି ଲୋକ ଆମେ ଆମେ ଭକ୍ତି କରିବା, ଭକ୍ତି କରିବ ଯେ ଭାଇ, ଭକ୍ତି ଆଧାର ପାତ୍ରରେ ଭକ୍ତିଟା ତୁମେ କେତେ ସାଧନ କରିକି ଯାହା ଆଧାର ପାତ୍ର ରଖୁଛ, ଗୋଟେ ଛୋଟ କଣା ହେଇଗଲେ ଯେମିତି ମାଟିରେ ମାଟି ତୁମେ ଫିଲ୍ଟର ପାଣିଟା ରଖୁଛ, ଗୋଟେ କଣା ହେଇଗଲା ମାଠିଆଟା ଗଲା ସବୁ ପାଣି ଚାଲିଗଲା, ସେ ଫିଲ୍ଟର ହେଇକି ଏତେ ଜିନିଷ ରହିଛି କୋଣାର୍କ ସବୁ ପଳେଇଯିବ। ହେଲେ ତୁମେ ଏତେ କଷ୍ଟ କରିକି ସାଧନ ଭଜନ କରି ଯାହା ରଖିଛ କୋଣାର୍କ ପଳେଇ ଚାଲିବ। ସେ କେଉଁ ବୈଷ୍ଣବ ଥିଲା ନା କ'ଣ? ଇଏ ଉପରେ ସବୁ ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି। ଭଗବାନ କପିଳଦେବ ନିଜେ କହୁଛନ୍ତି ମା ଦେବହୂତିଙ୍କୁ ଯେପର୍ଯ୍ୟନ୍ତ ମୋତେ ଭାବ ଉପଜାୟତେ ସବୁ ଜୀବ ଭିତରେ ମୋ ଭାବ ଯେତେବେଳେ ଉପ ନ ଆସିଛି ତୁମେ ମୋର ଅର୍ଚ୍ଚନ କରୁଥିବ। ଅର୍ଚ୍ଚନ ଯେଉଁ ଆମେ କରୁଛେ ଏଇଥିପାଇଁ ଆମେ ରାଧା ମାଧବଙ୍କୁ ଅର୍ଚ୍ଚନ କରୁଛେ, ରାଧା ମାଧବ ସବୁ ଜୀବ ହୃଦୟରେ ଅଛନ୍ତି। ଏ ଉପଲବ୍ଧି ଆସି ଆସିଗଲେ ହିଁ ତୁମେ କମ୍ପ୍ଲିଟ୍ ହେଲା ଅର୍ଚ୍ଚନ। ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି। ସେ ତ ଏମିତି କହିଦେଲେ ସବୁ ଜୀବ ହେଉଛନ୍ତି ଗୋଟେ ଗୋଟେ ମନ୍ଦିର ଭଗବାନଙ୍କର ଆଲୟ। ଇ ଭିଜନ ସବୁ ଭଗବାନଙ୍କର ନା ଆତ୍ମ କେତେବେଳେ ପଡ଼ିଥିଲା ଆତ୍ମଦର୍ଶନ ନା ଆଚାର୍ଯ୍ୟ ମାନେ ଆତ୍ମ ଦେଖନ୍ତି ନା ସ୍ୱର୍ଗକୁ ଦେଖିଲେ ଗୋଟେ ମଣିଷ ପାଖରେ ରହିବାକୁ ଇଚ୍ଛା ହବନି। କାରଣ ଯାହା ପାଖରେ ଦେଖିବୁ ତା ପାଖରେ ଖରାପ ସ୍ୱଭାବ, ସେଇଟା ଦେଖିଲେ ତୁମେ କାହିଁକି ସେଇଟା ଦର୍ଶନ କରିବ ନାଇଁ ଆତ୍ମା। ଏଇ କଥାରେ ପଡ଼ିଛି ଏଇ କଳହ ପ୍ରିୟ ନୁହନ୍ତି ଦୟା ପରବଶ। ଇଏ ବହୁତ ବଡ଼ ମହାନ ଗୁଣ, ଯେଉଁମାନେ ଯେତେ ଭଜନ କରିବେ ତାଙ୍କ ହୃଦୟରେ ଏଇ ଦୟା ଆସିବ। ହରିଦାସ ଠାକୁର କ'ଣ ଦୟା କଥା କହୁଥିଲେ? ଆମର ତାଙ୍କୁ ମାଡ଼ ହେଉଛି, ସେ କ'ଣ ପ୍ରାର୍ଥନା କରୁଥିଲେ ଠାକୁରଙ୍କୁ? କ'ଣ ତାଙ୍କ ନା ବାସୁଦେବ ବିପ୍ର କ'ଣ କହୁଥିଲେ ଦେଖ ତୁମେ? ପ୍ରହ୍ଲାଦ ମହାରାଜ କ'ଣ କହୁଥିଲେ? ଆଉ ଭଜନ ମାନେ ନା ଏହା ନା ମୁଁ ମୋର ମା ଧରିକି ବସିବି, କିଏ ମରୁ କିଏ ତରୁ କିଏ କ'ଣ କରୁଛି କରୁ, କିଏ ସବୁ ଜୀବକୁ ଉଦ୍ଧାର ପାଇବ ତୁମେ କ'ଣ ତୁମ କୃଷ୍ଣଙ୍କ ପାଖକୁ ପଳେଇବ? କୃଷ୍ଣଙ୍କର ତୁମ ନାଗି ଲାଇସେନ୍ସ ଦେଇକି ରଖିଛନ୍ତି ନା କ'ଣ? ଏଗୁଡ଼ା ପାଠ ପଢ଼େଇଲେ ଆମକୁ ହବ? ଆମେ ଦେଖିଛୁ ଗୁରୁଦେବଙ୍କ ପାଖରେ ସବୁ ଏଇ ଯେଉଁ ଫଙ୍କସନ୍ ମାନେ ହବ ଗୁରୁଦେବ ଚେୟାର ପକେଇ ବସିଥିବେ ପାରେଣ୍ଡରେ ବସିଥିବେ, ସେ ଥାନ୍ତି କ'ଣ ତାଙ୍କ ନା ସାମନ୍ତ ସିଂହାର ପ୍ରଭୁ ନା କ'ଣ ସାମନ୍ତ ସିଂହାର ବାବୁ କ'ଣ ସାମନ୍ତ ସିଂହାର ବାବୁ ସବୁ ପ୍ରସାଦ ପାଇଲେ ତ ଗୋଟେ ଆସିଲେ ସବୁ ପାଇଲେ ସମସ୍ତେ ପଚାରୁଥିଲେ ସମସ୍ତେ ପାଇଲେ ପ୍ରସାଦ? ଆରେ ଜଣେ ମନ୍ଦିର ଯେତେବେଳେ ଆସିଛି ସେ କହୁଥିପାଇଁ ସେ ଘରେ ରୋଷେଇ କରିଥିବେ କି? ବାହାର ଲୋକ ତ ଡିବ୍ୟୁଟି କଥା ଫାଷ୍ଟ ଦେଖ, ବାର ଲୋକଟା ଚାଲିଲେ ହୋଟେଲରେ ଖାଇଦେବ, କିନ୍ତୁ ପ୍ରଥମରୁ ମୋତେ ମନେ ରଖିବାକୁ ପଡ଼ିବ ଭଗବାନ କେବେ ଖୁସି ହେବେନି। କାରଣ ସେ ପ୍ରଥମରୁ କ'ଣ ଆସିଛି? ମୁଁ ମନ୍ଦିରରେ ଯାଇ ପ୍ରସାଦ ଟିକେ ପାଇବି, ସେ ହୋଟେଲରେ ଖାଇଲେ ଭଗବାନ ଖୁସି ହେବେ? ଘରେ ତୁମର ଯେତେ ଲୋକ ରୋଷେଇ ହଉ କିନ୍ତୁ ଲୋକଙ୍କର ସବୁବେଳେ ଗୋଟେ ଆସକ୍ତି ଥାଏ ମନ୍ଦିର ପ୍ରସାଦ ଉପରେ। ଏଇଟା ଗୋଟେ ବିଶେଷ କରି ଭାରତରେ ଯେଉଁମାନେ ଜନ୍ମ ହୋଇଛନ୍ତି ଆଉ ଓଡ଼ିଶାରେ ବିଶେଷ କରି ଯେଉଁମାନେ ଜନ୍ମ ହୋଇଛନ୍ତି ତାଙ୍କର ବେଶୀ ଆସ। ସେ କୋଟିପତି ଘର ଲୋକ ହଉ ସେ ଖିଚୁଡ଼ି ହାତ ଠିଆ ଦେଇଦେବ, ସେ ଠିଆ ହେଇଯିବେ ଲାଇନ ଲଗେଇଦେବେ। ଆଉ ତୁମେ ତ ଏଗୁଡ଼ା ଜାଣିବନି, ଜାଣିବନି ଭଗବାନ ତୁମେ ଦୟା ହୃଦୟ କ'ଣ ଅଛି? ଭଗବାନ ବହୁତ କ୍ରୋଧ କରିବେ, ଭଜନ କିଛି ହବନି, ସବୁ ଜୀବ ଅନ୍ତର ଭଗବାନ ଅଛନ୍ତି। ମନ୍ଦିରଟା କେବଳ ସେଥିପାଇଁ ଭକ୍ତିନାଥ ଠାକୁର ଭକ୍ତିନାଥ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି ମଠବାସୀମାନେ କଦାପି ଭାବିବା ଉଚିତ ନୁହେଁ ଏ ମନ୍ଦିର ଆମର କେବେ ଭାବିବା ଉଚିତ ନୁହେଁ। ମଠବାସୀମାନେ କେବେ ଭାବିବା ଉଚିତ ନୁହେଁ ଏ ମନ୍ଦିର ହେଉଛି ଆମର, ହେ ସେ ଗୃହସ୍ଥମାନେ ଆସୁଛନ୍ତି ନାହିଁ ଭଗବାନଙ୍କର, ଭଗବାନ ଗୃହସ୍ଥ ଭଗବାନଙ୍କର, ବାବାଜୀ ଭଗବାନଙ୍କର, ସବୁ ଭଗବାନଙ୍କର। ଆମର ସୁଯୋଗ ଆମେ ଭଗବାନଙ୍କ ପାଖରେ ରହିଛେ, ଭଗବାନ ପାଖରେ ରହିବା ଲୋକ ସେ ସମସ୍ତଙ୍କୁ ଦୟା କରିବ ନା? ଆଉ ସେ ସବୁ ଲେଖିଦେଇଛନ୍ତି ଆଉ ମହାଜନ ମାନେ ଆଉ ତାଙ୍କ ବାଣୀ ଆଉ ସବୁ କ'ଣ କହିଲେ କିଏ କ'ଣ ବୁଝିବ ନା ବୁଝିବ ଡିଷ୍ଟର୍ବାନ୍ସ ମୁଁ କହୁନି, ତାଙ୍କ ବାଣୀ ଯାହା ସବୁ ଅମୋଘ ବାଣୀ ସବୁ ସୁର ରଚନା କରିଦେଇଛି। କେବେ ବି ଆଗ୍ରସ୍ତ ସବୁବେଳେ ତ୍ୟାଗମାନଙ୍କୁ ଏଥିପାଇଁ ସମ୍ମାନ ଦେବ ଯେ ଏମାନେ ଭାଗ୍ୟବାନ ଯେ ଆମେ ଦିନରେ ଥରେ ଆସିକି କେତେବେଳେ ସୁଯୋଗ ପାଉଛୁ ନ ପାଉଛୁ, ସେବା କରୁଛୁ ନ କରୁଛୁ, କେଉଁ ସପ୍ତାହରେ କି ମାସରେ ଥରେ ଆସୁଛୁ, କିନ୍ତୁ ଏମାନେ ସବୁବେଳେ ଭଗବାନଙ୍କର ସେବା କରୁଛନ୍ତି। ଘୃଣା କେଉଁଠି ହେଉଛି? ଜୀବ ଦୟା ତୁମର ରହିଲାନି ଆଉ ଭଗବାନଙ୍କୁ ହବନି? ସେଥିପାଇଁ ପ୍ରଭୁଜୀମାନେ ଯେ କଥା ରଚନା କରୁଛନ୍ତି ଏଇଟା ବଳଦେବୀ ଦର୍ଶନ ଟୀକାରେ ତାଙ୍କଟା। ତେଣୁ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ନିଜର ଭାଇ ବନ୍ଧୁ କୁଟୁମ୍ବ ଓ ଆତ୍ମୀୟସ୍ୱଜନମାନଙ୍କୁ ଦେଖି ଅର୍ଥାତ୍ ଅପରପକ୍ଷରେ ଯେ ଯୁଦ୍ଧ କରିବାକୁ ଆସି ଦଣ୍ଡାୟମାନ ହୋଇଛନ୍ତି ଏହା ଦେଖି ସେ ଦୟାର ଦେହୃଦ ହେଇଗଲେ। ଅର୍ଜୁନ ଦେଖିଥିଲେ ନା ଏମାନଙ୍କ ମୃତ୍ୟୁବରଣ ହେଇଥିଲେ, ପ୍ରାରମ୍ଭରୁ ତ ସେ ନିଜ ପକ୍ଷରେ ସୈନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠିଥିଲେ ବଳଦେବୀ ଦର୍ଶନଙ୍କର ପଡ଼ୁଥିଲା ଆମେ, କିନ୍ତୁ ବର୍ତ୍ତମାନ ସେ ଅପରପକ୍ଷରେ ସୈନ୍ୟମାନଙ୍କୁ ଦେଖି ସେମାନଙ୍କର ଆଶୁ ମୃତ୍ୟୁ କଥା ଚିନ୍ତା କରି ବଡ଼ ଦୟା ହୃଦୟ ହୋଇଗଲେ। ଆଶୁ ମୃତ୍ୟୁ କଥା, ମୃତ୍ୟୁ ତ ହବ କିନ୍ତୁ ଏବେ ମରିଯିବେ ତାଙ୍କର ପିଲା। ଅର୍ଜୁନ କେବଳ ସେ ସୈନ୍ୟମାନଙ୍କୁ ଦେଖୁନଥିଲେ, ତାଙ୍କ ପିଲା ଛୁଆ କଥା ଚିନ୍ତା କରୁଥିଲେ ନା? ଯେମିତି ଯୁଧିଷ୍ଠିର ମହାରାଜ ରାଜା ହବା ପାଇଁ ଯେତେବେଳେ ମନା କଲେ ଶେଷରେ ସେ କଥା କହୁଥିଲେ ନା, ଆରେ ଯେଉଁମାନେ ମରିଗଲେ ବଡ଼ କଥା ନାହିଁ, ଯେଉଁମାନେ ମରିଗଲେ ତାଙ୍କର ସ୍ତ୍ରୀ ବି ଅଛନ୍ତି, ତାଙ୍କର ବାପା ବି ଅଛନ୍ତି, ତାଙ୍କ ପରିବାର କେତେ କଷ୍ଟରେ ଚଳୁଥିବ, ଗୋଟେ ଦୟାଦୁର ହୃଦୟ ଲୋକ ନା ସାଧୁ ଏମିତି ନୁହନ୍ତି ଯେ କେବଳ ମାନେ ଗୋଟେ ସ୍ୱାର୍ଥପର ଜୀବନ ନେଇକି ସାଧୁମାନେ ବଞ୍ଚିଛନ୍ତି, ଏ ଯୋଗୀ ଜ୍ଞାନୀ ଏଗୁଡ଼ାକ ସବୁ ସ୍ୱାର୍ଥପର, ବାକି ମୁଁ ଜ୍ଞାନୀ ଖାଇଦେବେ ବାସ ତାଙ୍କର ଯାହା କୁହନ୍ତି ତାଙ୍କ ତପ ବଳରେ ଯାହା ମିଳିଲା ସବୁ ଖାଇଲେ, ସେ ଅନ୍ୟର କାହାର ସାହାଯ୍ୟ କରିବେ, ବିମୁକ୍ତି କାମ ସ୍ୱବିମୁକ୍ତି କାମ ସେ ପରାର୍ଥ ନିଷ୍ଠା ତାଙ୍କର ନାହିଁ, ଅନ୍ୟକୁ ସାହାଯ୍ୟ କରିବେ, ଗୋଟେ ଜୀବ ଦୁଃଖରେ ପଡ଼ିଛି ତାଙ୍କୁ ସାହାଯ୍ୟ କରିବେ, ଭଗବାନ କାହିଁକି ଗୋଷ୍ଠୀ ଆନନ୍ଦ କଥା କାଲି କାଲି ପଡ଼ିଥିଲାନି ସେ କଥା, ଏଥିପାଇଁ ଖୁସି ହୁଅନ୍ତି, ସବୁ ଜୀବ କଷ୍ଟ ପାଉଛନ୍ତି ନା, ଆଉ ଆମେ ଏଠି ସାହାଯ୍ୟ କରୁଛେ ତାଙ୍କୁ କୃଷ୍ଣ ଚେତନା ପାଇଁ, ସେ କିନ୍ତୁ ଭଜନ ଟିକେ କର, ସେମାନଙ୍କ କଥା ଭାବି ତାଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠିଲା ଏବଂ ମୁଖ ଶୁଷ୍କ ହୋଇଗଲା। ସେମାନଙ୍କର ଯୁଦ୍ଧ କରିବା ମନବୃତ୍ତିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ତବ ପକ୍ଷରେ ଅର୍ଜୁନଙ୍କର ଯେଉଁମାନେ ରକ୍ତ ସମ୍ପର୍କ ଅର୍ଥାତ୍ ଅତି ଆପଣାର ଲୋକ, ସେମାନେ ସମସ୍ତେ ତାଙ୍କ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି। ଅର୍ଜୁନଙ୍କୁ ବେଶୀ ଏଇଟା ଅଡ଼ୁଆ ଲାଗୁଥିଲା, ଆଉ ତତ୍ତ୍ୱତ ଦେଖିବାକୁ ଗଲେ ଏ ସବୁ ସମ୍ବନ୍ଧ, କିନ୍ତୁ ଭଗବାନ ଚାହୁଁଛନ୍ତି ଏଇଟା ହେବା ପାଇଁ। ଅର୍ଜୁନ ଦେଖିଲେ ସବୁ ରକ୍ତ ସମ୍ପର୍କ ଲୋକ, ଯଦିଓ ଏକଥା ଏଠାରେ ବର୍ଣ୍ଣନା କରାଯାଇ ନାହିଁ, ହଁ ଅର୍ଜୁନଙ୍କ ପରି ଏକ ଭକ୍ତ ଏହା ଦେଖି ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ। ଯଦିଓ ଏ କଥା ଏଠାରେ ବର୍ଣ୍ଣନା କରାଯାଏ ନାହିଁ, ତଥାପି ଖୁବ୍ ସହଜରେ ଭାବିପାରିବା ଯେ କେବଳ ଯେ ଅର୍ଜୁନଙ୍କର ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠିଲା ଏବଂ ମୁଖ ଶୁଷ୍କ ହୋଇଗଲା ସେତିକି ନୁହେଁ, ସେ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି ଦୟାର୍ଦ୍ର ହୃଦୟ ସେମାନଙ୍କ ପାଇଁ କାନ୍ଦି ଉଠୁଥିଲେ। ପରିଶୁଷ୍ୟତି ସିଦନ୍ତି ମମ ଗାତ୍ରାଣି ମୁଖଞ୍ଚ ପରିଶୁଷ୍ୟତି, ସିଦନ୍ତି ମାନେ ଯେଉଁଟା କମ୍ପମାନ ବେପମାନ ହେବା, ସିଦନ୍ତି ମମ କାରଣ କାହିଁକି ସେ ତାଙ୍କ ଦେହ ହାତ ଥରୁଥିଲା, ମୁଖ ଶୁଖିଯାଉଥିଲା, ଆଖିରୁ ଲୋତ ଚାଲି ଆସୁଥିଲା, ଏମାନଙ୍କର ମରଣ ହେଇଯିବ, ଏମାନଙ୍କର ଆତ୍ମୀୟ ସୌଜା। ଆଚ୍ଛା, ଦୁର୍ବଳତା ଯୋଗୁଁ ଯେ ଅର୍ଜୁନଙ୍କ ଠାରେ ଏହାର ଲକ୍ଷଣ ପ୍ରକାଶ ପାଉଥିଲା ତାହା ନୁହେଁ, ତାଙ୍କର ହୃଦୟ କୋମଳତା ଯୋଗୁଁ ଏସବୁ ଲକ୍ଷଣ ପ୍ରକାଶ ପାଉଥିଲା, ଏଟା ତାଙ୍କର ଦୁର୍ବଳତା ନୁହେଁ। ଦୁର୍ବଳତା ଅର୍ଥ ସେ ଯୁଦ୍ଧ କରିବେ ପରାସ୍ତ ହେଇଯିବେ ଇଏ ନୁହେଁ, ତାଙ୍କର ଦରିଦ୍ରତା ଏହା ହେଉଛି ଭଗବାନଙ୍କର ଏକ ଶୁଦ୍ଧ ଭକ୍ତର ଲକ୍ଷଣ। ସାଙ୍ଗେ ସାଙ୍ଗେ ପୂର୍ବ ରେଫରେ କରିଥିଲେ ଯଶସ୍ତି ଭକ୍ତିରେ ଭଗବତ ଅକିଞ୍ଚନ, ପ୍ରହ୍ଲାଦ ମହାରାଜଙ୍କର କଥା, ଯେଉଁ ବ୍ୟକ୍ତି ଭଗବାନଙ୍କ ପ୍ରତି ଅକିଞ୍ଚନ ଭକ୍ତି ଅଛି ତାଙ୍କଠାରେ ସମସ୍ତ ପ୍ରକାର ଦେବଗୁଣ ପରିଲକ୍ଷିତ ହୁଏ, କିନ୍ତୁ ଯେ ଭଗବାନଙ୍କର ଭକ୍ତ ନୁହେଁ ତାଠାରେ କେବଳ ଭୌତିକ ଯୋଗ୍ୟତା ହିଁ ଦେଖାଯାଏ, ତାର ମୂଲ୍ୟ ଖୁବ୍ କମ୍। ଏଠି ଗୁରୁତ୍ୱ ଓଡ଼ିଆରେ ଏଇଟା ଲେଖି ଭୌତିକ ଯୋଗ୍ୟତାର ମୂଲ୍ୟଟା ଖୁବ୍ କମ୍, ଯଦି ପରମାର୍ଥ ଜିନିଷ ଆମର ଦୈବ ଗୁଣଟା ନ ଆସିଲା, ଏଇ ଯେଉଁ ଦୟା ଏଇ ଗୁଣ ନ ଆସିଲା, ଆଉ ଇଏ କ'ଣ ଭୌତିକ ଯୋଗ୍ୟତାର ମୂଲ୍ୟଟା ବହୁତ କମ୍, ପରମାର୍ଥ ଦୁନିଆ କିଛି ନାହିଁ, ସେଥିରେ ସେ କ୍ୱାଲିଫିକେସନ କିଛି ନାହିଁ ମୂଲ୍ୟ। ଏହାର କାରଣ ହେଉଛି ସେ କେବଳ ମାନସିକ କଳ୍ପନା ଜଳ୍ପନା କରି ଚାଲିଛି, ଅର୍ଥାତ୍ କଳ୍ପନା ବେଳେ ସହି ଉଠିଛି, ଏବଂ ସେ ନିଶ୍ଚିତ ଯେ ସେ ଅତି ମୋହିନୀ ଭୌତିକ ଶକ୍ତି ପ୍ରତି ଆକୃଷ୍ଟ ହୋଇପଡ଼ିଛି। ଭଗବାନଙ୍କର ଏଇଟା ଦୈବ ଗୁଣ ସେଥିପାଇଁ ଦୈବ ଆସୁର ସମ୍ପାଦ ଯୋଉଗୁଡ଼ା କହିବେ ନା, ଦୈବ ଗୁଣ କ'ଣ ଆସୁରିକ ଗୁଣ କ'ଣ ଗୀତାରେ ସବୁ କହିଦେଇଛନ୍ତି ନା। ବୈଷ୍ଣବ ସିମ୍ପଟମ୍ସ ଯେତେ, ବୈଷ୍ଣବର ଯେତେ ଲକ୍ଷଣ, ବୈଷ୍ଣବର ଯେତେ ମାନେ ସିଦ୍ଧାନ୍ତ ସବୁ, ତା ସୂତ୍ର ଯେତିକି ରହିଲା ଗୀତାରେ, ତ ଭାଗବତରେ ଯେଉଁଠି ଯାହା ସିଦ୍ଧାନ୍ତକୁ ମିଳିବ ତ ଗୀତାରେ ମିଳିବାକୁ ପଡ଼ିବ। ରେଫରଗୁଡ଼ା ଯେତେ ପ୍ରାୟ ସବୁ ଆମର ବିଶ୍ୱନାଥ ଚକ୍ର ଠାକୁରଙ୍କର ପ୍ରାୟତଃ 90% ଟୀକାରେ ଯେତେବେଳେ କିଛି ଫିଲୋସଫିକାଲ ଜିନିଷ ଆସିବ ସାଙ୍ଗେ ସାଙ୍ଗେ ସେ ଗୀତାକୁ ରେଫର କରି, ଭଗବାନ ଗୀତାରେ ଏଇଟା ମନ ବିଷୟରେ ଏଇଟା କହିଛନ୍ତି, ଭକ୍ତି ବିଷୟରେ ଏଇଟା କହିଛନ୍ତି, ଯୋଗ ବିଷୟରେ ଏଇଟା କହିଛନ୍ତି, ସାଙ୍ଗେ ସାଙ୍ଗେ ରେଫର କରି, ଏଇଟା ଭଗବାନ ବାଣୀ ଆଉ ପ୍ରଭୁଙ୍କର ବାଣୀ, ସେଇଟା ପରିପୁଷ୍ଟ ହେବ, ସୁଖଦେବ ଗୋସ୍ୱାମୀଙ୍କର ବାଣୀଟା ଆହୁରି ପରିପୁଷ୍ଟ ହେବ, ଯିଏ ଯେଉଁ ଭକ୍ତମାନେ ମତ ଦେଇଛନ୍ତି ବା ତାଙ୍କର ଅନୁଭବ ସେଇଟା ପ୍ରଭୁଙ୍କ ବାଣୀରେ ଆହୁରି ପରିପୁଷ୍ଟ। ତ ଅର୍ଜୁନ ଏଭଳି ଦୈବ ଗୁଣ ସମ୍ପନ୍ନ ଭଗବାନଙ୍କର ଶୁଦ୍ଧ ଭକ୍ତ ଥିଲେ, ସାଧାରଣ ଲୋକର ଦୟା ଆଉ ଗୋଟେ ଭକ୍ତର ଦୟାର ପାର୍ଥକ୍ୟ ଏତିକି, ଭକ୍ତ କେବଳ ଦୟା କରେ ନା, ଭକ୍ତିଯୁକ୍ତ ଦୟା ଆମେ ଦୟା କରୁଛେ, ସେ କେମିତି ଭକ୍ତି ଟିକେ କରୁ ଏତିକି, ଆଉ ବାହାର ଲୋକଙ୍କୁ ଯେଉଁ ଭକ୍ତି ଦୟା କରାଯାଉଛି, ଯେମିତି ଆମର ଇଏ ଲେଖିଲେ ବିଶ୍ୱନାଥ ଚକ୍ର ଠାକୁର ଭରତ ମହାରାଜ ଚରିତ୍ର ସେଟା ଲେଖିଲେ, ସେଇ କଥା ଲେଖେ। ଦୟାଟା ହେଉଛି କେତେ ଭଲ ଗୁଣ, ସଂସାରର ସମସ୍ତ ଗୁଣର ମୂଲ୍ୟ ହିଁ ନିଆଯିବ ଯଦି କୃଷ୍ଣ ଭକ୍ତି ତା ଦେହରେ ନ ଯୋଡ଼ା ହେବ। ଆଉ ଭକ୍ତ ପାଖରେ ସବୁ ଗୁଣ ଆସିକି ପହଞ୍ଚିବ। ଭରତ ମହାରାଜ ଦୟା କରୁଥିଲେ, କିନ୍ତୁ ଯାହାକୁ ଦୟା କରୁଥିଲେ ତାର ଭକ୍ତି କେବେ ହେଇପାରିବ ନାହିଁ। ସେଥିରେ ଆମର ଦୟା କରାଯିବ ଭକ୍ତିଯୁକ୍ତ ଦୟା, ଭକ୍ତିଯୁକ୍ତ କ୍ଷମା, ସବୁ ଭକ୍ତି, ଭକ୍ତିଯୁକ୍ତ ଦାନ, ତାକୁ ଦାନ କରିବା ସାହାଯ୍ୟ କରିବା, ତା ସେ ଯେମିତି ଭକ୍ତି କରିବ। ଯେ ଆମେ ଦାନ କରିବା ନୁହେଁ, ତା ନୁହେଁ, ଆମେ ଆମେ ଦୟା ବି କରିବା, ଜଣକୁ ସାହାଯ୍ୟ କରିବା, ସେ ଅସୁବିଧାରେ ପଡ଼ିଛି, ସେ ଗ୍ରସ୍ତ ଲୋକ, ସେ ଏହା କରୁଛି, ଭଜନ କରୁ, ଭଜନ କରିବା ପାଇଁ, ଭଜନ କରିବା ପାଇଁ, କୃଷ୍ଣ ଭକ୍ତି କରିବା ପାଇଁ ସବୁ ଲାଗିବ, ସବୁଥିରେ ଭକ୍ତି। ଏମିତି ଯେ ଆମର ଦୟା ଚୈତନ୍ୟ ଭାଗବତରେ, ଚୈତନ୍ୟ ଭାଗବତ, ହଁ ଚୈତନ୍ୟ ଭାଗବତ, ଚୈତନ୍ୟ ଭାଗବତରେ ଅଛନ୍ତି ମହାପ୍ରଭୁ ଭିକ୍ଷୁକମାନଙ୍କୁ କେହି କାହାକୁ ହିଁ ଫେରଉନଥିଲେ, କାହାକୁ ହିଁ ଫେରଉନଥିଲେ। ସଚିବତା ଦେଖୁଥିଲେ ଘରେ କିଛି ନାହିଁ, ନିମାଇ କେଉଁଠି ସୁନା ଆଣିକି ଖାଲି ଖଣ୍ଡେ ଖଣ୍ଡେ ସୁନା ଆଣିକି ଦେଇଦେବେ, ଗୋଟେ ଗୋଟେ ସୁନା ମୁଣ୍ଡା ମହାପ୍ରଭୁ ଦେଇଦିଅ। ସଚିବତା ଚିନ୍ତାରେ ପଡ଼ିଯାନ୍ତି ନା, ଏତେ ଭିକ୍ଷୁକ ଲୋକ ଆସୁଛନ୍ତି, ଏତେ ଅତିଥି ଆସୁଛନ୍ତି, କୌଣସି ଅତିଥି ବିମୁଖ ହେଇ ମହାପ୍ରଭୁ ଯିବେନି, ବସ୍ତ୍ର ଭୂଷଣ ସବୁ ମହାପ୍ରଭୁ ଦେଉଥିଲେ, ସବୁ ଦେଉଥିଲେ। ଆଉ ସଚିବତା ଭୟ କରନ୍ତି, ଆରେ ନିମାଇ ତ ଚୋରି କେବେ କରିବନି, ନିମାଇ ସୁନା ଖଣ୍ଡ ଗୁଡ଼ା କେଉଁଠୁ ଆଣୁଛି? ଯେତେବେଳେ ମା ଚିନ୍ତାରେ ପଡ଼ିଯିବେ, ମହାପ୍ରଭୁ ଆଣିବେ ସୁବର୍ଣ୍ଣ, ଗୋଟେ ବଡ ସୁନା ମୁଣ୍ଡା ଦେଇଦେବେ, ନେଇଯିବେ ମା ଏଇଟା ବିକିକି ତୁ ଆଣ। ଚିନ୍ତା ସବୁବେଳେ ଯେତେବେଳେ ମୋର ଅସୁବିଧା ଇଏ ଆଣିକି ନିମାଇ କୋଉଠି ଦେଉଛି, କ'ଣ ଚୋରି କରୁଛି କେଉଁଠି, ମାନେ ମନରେ ତାଙ୍କର ଗୋଟେ ଭାବନା, କେଉଁଠି ନିମାଇ ଜିନିଷଟା ଆଣୁଛି? ସେଠି ଚୈତନ୍ୟ ଭାଗବତରେ ସେଠି କଥା ବର୍ଣ୍ଣନା କରିଛନ୍ତି ବୃନ୍ଦାବନ ଦାସ ଠାକୁର। ଅତିଥି ବିମୁଖ ହୋଇ କେବେ ଫେରୁନଥିଲା ମହାପ୍ରଭୁ ପାଖ, କେବେ ବିମୁଖ ହେଇପାରୁନଥିଲା। ପ୍ରଭୁପାଦ ସବୁବେଳେ କହୁଥିଲେ 24 ଆୱାର ଆମର ମନ୍ଦିର ଖୋଲା ରହିବ, ଯେମିତି ଆମର ଯେଉଁ ବହୁତ ଭଲ ଲାଗେ, ହଁ ଅଲଗା ମନ୍ଦିର ତ ଅଛି, ତାଙ୍କ ପ୍ରସାଦ ସମୟରେ ପ୍ରସାଦ ଦେବେ, କିନ୍ତୁ ଭକ୍ତି ବେଦାନ୍ତ ମ୍ୟାନର ଯେଉଁଟା ଆମର ଗୋକୁଳାନନ୍ଦ ଅଛନ୍ତି ଲଣ୍ଡନର, ଯେଉଁ ରାଧା ଗୋକୁଳାନନ୍ଦ ଅଛନ୍ତି, ସେ ଗୋକୁଳାନନ୍ଦ ଯେ ଠାକୁର ତାଙ୍କ ସେ ବି ଛୋଟ ପୁରା ଗୋକୁଳାନନ୍ଦ, ପୁରା ଗୋକୁଳ ଠାକୁର ଭଳିଆ, ଏତେ ସୁନ୍ଦର ଠାକୁର, ପୁରା ଗୋକୁଳ ଠାକୁର। ପ୍ରଭୁପାଦ ଯେମିତି ରଖିଦେଇଥିଲେ ସେମିତି ରହିଛନ୍ତି। ପ୍ରଭୁପାଦ କହିଥିଲେ ହାବେଲି ଗୋଟେ ହବ, ବର୍ତ୍ତମାନ ତିଆରି ହଉଥିଲା, ହେଇସାରିବନି କ'ଣ ତିଆରି କନଷ୍ଟ୍ରକ୍ସନ ଯାହା, ମୁଁ ଯେତେବେଳେ ଯାଇଥିଲି ସେଠି ସେ ଏରିଆରେ କନଷ୍ଟ୍ରକ୍ସନ ପରମିସନ କେବେ ବି ଦେବନି ଗଭର୍ଣ୍ଣମେଣ୍ଟ, ସେଟା ହେଉଛି ଗ୍ରୀନ ଜୋନ୍, ସେଠି ତାଙ୍କର ସବୁ ଜୋନ୍ ଅଛି, ସେଠି ତିଆରି କରିପାରିବନି, ସେଟା ହେଉଛି ପୁରା ଗ୍ରୀନ ଜୋନ୍। ଆଉ ଆମର ଗୀତାକୁ ଦେଇଥିଲେ କିଏ, ଜଜ୍ ହାରିସନ୍ ସେ ଜାଗାଟାକୁ ଦେଇଥିଲେ। ଆଉ ସେ ସେଠି କିନ୍ତୁ ଗଭର୍ଣ୍ଣମେଣ୍ଟ ପରମିସନ ଦେଲା, ସେ ଗଭର୍ଣ୍ଣମେଣ୍ଟ ତାଙ୍କୁ ପରମିସନ ଦେବେ ନାଇଁ ଏଠି ହାବେଲି କରିହେବ। ପ୍ରଭୁପାଦ କହୁଥିଲେ ଗୋକୁଳାନନ୍ଦଙ୍କ ପାଇଁ ଗୋଟେ ବହୁତ ହାବେଲି, ମାନେ ଆମର ଯେଉଁ ନନ୍ଦ ମହାରାଜଙ୍କର ଭବନ ସେଇଭଳିଆ। ଆଉ ସେଠି ବିଦେଶ, ସେଠି ତ ସେମିତି ମନ ଇଚ୍ଛା ତୁମେ କନଷ୍ଟ୍ରକ୍ସନ୍ କରିପାରିବନି, ସେଠି ତ ସବୁ ବିଦେଶ ଜାଗା ବାହାରୁ, ତାଙ୍କର ପରମିସନ, ତାଙ୍କ ଷ୍ଟାଇଲ, ଆମର ଘର କିଏ ବଙ୍କା କଲାଣି, କିଏ ତେଡ଼ା କଲାଣି, କିଏ କ'ଣ ଗୋଟେ ଆକାଶ ଭଳିଆ କଲାଣି, କିଏ ଛତା ଭଳିଆ କଲାଣି, ତାଙ୍କର ସେମିତି କରିପାରିବନି। ବିଦେଶରେ ସେମିତି ନାହିଁ, ବିଦେଶରେ ଯେଉଁ ଜାଗାରେ ମନେକର ଯେଉଁ ସିଟିରେ ଯେଉଁ ଡିଜାଇନ୍ ଘର, ସମସ୍ତଙ୍କ ସେଇ ଡିଜାଇନ୍ ଘର, ଆପଣ ଭାଙ୍ଗିକି କହିବେ ମୋର ଭାଙ୍ଗି ମୋ ଘର ମୁଁ ଭାଙ୍ଗିକି କରିବି ନାହିଁ, କରିପାରିବନି, ରିପେୟାର କିଛି କରିପାରିବନି, ତୁମେ ଶୃଙ୍ଖଳିତ ସେମାନେ ବହୁତ ରିପେୟାର କରିବେନି। ଆମର ଝରକା ଲାଗିଛି, ମନ ହେଲା ତାଡ଼ି ଉଠେଇ ଫୋପାଡ଼ି ଦେବେ, ତାକୁ ବକା ଝରକା ଲଗା, ରାଉଣ୍ଡ ଝରକା ଲଗା, ନାଇଁ ଆପଣ ଯୋଉଠି ଯଦି ଗୋଟିଏ ଡିଜାଇନ, ତାଙ୍କ କେହି ଚେଞ୍ଜ କରିପାରିବେନି, କଲର ନାହିଁ, ଡିଜାଇନ ନାହିଁ, କେହି କିଛି ଚେଞ୍ଜ କରିପାରିବେ। ମୁଁ ସେଇଟାକୁ ଦେଖି ଖାଲି ପାଦ ପ୍ରଭୁପାଦ କଥା ମନେ ପଡ଼େ, ଆରେ ଏମାନେ ଏତେ ଶୃଙ୍ଖଳିତ ଲୋକ ବୋଲି ହିଁ ପ୍ରଭୁପାଦ ଏମାନଙ୍କୁ ନେଇକି ଆଜି ବିଶ୍ୱରେ ଏତେ ବଡ଼ ପ୍ରଚାର କରିଦେଲେ। ଡିସିପ୍ଲିନ୍, ଆଉ ଆମର ଭାରତୀୟ ଲୋକ ଗୋଟେ କଥା କହିଲେ ସେ ତତେ 5ଟା ବୁଦ୍ଧି ଶିଖେଇବେ, 5ଟା ବୁଦ୍ଧି ଶିଖେଇବେ, ସେ ତାକୁ ଗୋଟେ କଥା କହିବେ, ସେ ଆଉ ଗୋଟେ ତ ପାଠ ପଢ଼ିକି ଛାଡ଼ିଦେବେ। ସେମାନେ ସେମିତି ନୁହଁନ୍ତି, ପ୍ରଭୁପାଦ କହିଛନ୍ତି ମାନେ ପ୍ରଭୁପାଦ କହିଛନ୍ତି ଚଲ ଚଲ, ଶୃଙ୍ଖଳିତ ସେମାନେ ଥରେ ବୁଝିବେ, ଡାଇଭ କ୍ଲିୟର ହେଇଗଲା ଚଳେଇଲେ, ଭାରତ ଲୋକ ପାରିବନି, ଇ ତାଙ୍କର ସବୁବେଳେ ବୁଦ୍ଧି ଖର୍ଚ୍ଚ କରିବେ। ଆଉ ସେମାନେ ଭାରି ଶୃଙ୍ଖଳିତ, ତାଙ୍କ ଜୀବନଟା ସେ ଭାରି ଡିସିପ୍ଲିନ, ଆଉ ଠେଲା ପେଲା ମୋ ଜୀବନରେ ମୁଁ ଏତେ ଯେତେ ଥର ଯାଇଛି 5 ମାସ 6 ମାସ ଯୋଉ ବୁଲିକି ଆସିଛି, କୋଉଠି ଠେଲା ପେଲା ଦେଖିବନି, ଭିଡ଼ ଥିବ ଠେଲା ପେଲା ନାହିଁ, ବସ୍ ଠିଆ ହେଇଗଲା ନା, ବସ୍ରେ ଲୋକମାନେ ଲାଇନ୍ ନେଇକି ଯିବେ, ଏମିତି ନାହିଁ ଟିକେଟ କଟା ହବ, ଆମର ଯଦି ବାହାରକୁ ପଳାଉଛନ୍ତି ଠେଲା ପେଲା ବହୁତ ଟିକେଟ କାଟିଲୁ, କିଛି ନାହିଁ, ସେ ଗୋଟିଏ ଡ୍ରାଇଭର ହେଲ୍ପର ବି ନଥିବ, ଲୋକ ତାଙ୍କର ଲାଇନ୍ ଅଟୋମେଟିକ ଲାଇନ୍ ଠିଆ ହେଇଯିବେ, ଜଣେ ଜଣେ ଯିବେ, ଆଉ କିଏ ସ୍ତ୍ରୀ ଲୋକ ଦେଖିଦେଲେ ଭଲ ଦେଖିଦେଲେ କହିବା ଯାଆନ୍ତୁ ଆପଣ, ଯାଆନ୍ତୁ ଆପଣ, କିଏ କମେଣ୍ଟସ୍ ମାରିବେନି ତାଙ୍କ ଦେଶରେ, ଆମ ଯେମିତି ମୁଁ ନାଲି କପଡ଼ା ଏଠି ତୁମେ ନାଲି କପଡ଼ା ପିନ୍ଧିଗଲେ ତୁମ ଗାଁରେ କମେଣ୍ଟ ମାରୁଛନ୍ତି ଭାରତ ବର୍ଷ। ମୁଁ ସେଠି ଜାଣିଲି ଆରେ ଆରେ ପ୍ରପତ ଇଉର ବହୁତ କଲଚର ପ୍ରକୃତରେ ସେମାନେ, ସେଥିପାଇଁ ପ୍ରପତ ତାଙ୍କୁ ନେଇକି ଆଜି ବିଶ୍ୱର ଯେଉଁ ଆନ୍ଦୋଳନ ସୃଷ୍ଟି, ସେଥିପାଇଁ କେବେ ବିଦେଶୀ ଭକ୍ତମାନଙ୍କୁ ଘୃଣା କରାଯିବ, କେବେ ଘୃଣା, କାରଣ ପ୍ରପତ ତାଙ୍କୁ ସ୍ୱୀକାର କରିଛନ୍ତି ଆଉ ସେମାନଙ୍କର ଅବଦାନଟା ଅତୁଳନୀୟ ଅବଦାନ। ଅତୁଳ ଭାରତୀୟମାନେ, ମୁଁ ଭାରତୀୟମାନେ ଘୃଣା କରୁନି କିନ୍ତୁ ସେତିକି ନାହିଁ, ସେ କେବେ ଖାଇବେ ମନ୍ଦିରରୁ ନେଇଯିବେ ସବୁବେଳେ କଣ୍ଟ୍ରିବ୍ୟୁସନ, ଆଜି ପର୍ଯ୍ୟନ୍ତ ତାଙ୍କର ବହୁତ ବଡ଼ ଅବଦାନ ତାଙ୍କର ରହିଛି। ତାଙ୍କର ସଂସ୍କାର ହିସାବରେ ସେମାନେ ଅଳ୍ପ ଭୋଜନ କଲେ ପ୍ରଭୁ ତାଙ୍କୁ ପାର କରିନେଇଛି, ଭଗବାନ ପତିତକୁ ବେଶୀ ଦୟା କରନ୍ତି, ଅଭିମାନୀକୁ ନୁହେଁ। ବହୁତ କିଛି ସେମାନଙ୍କର ଅବଦାନ ରହିଛି, ବହୁତ କାହିଁ ଶୃଙ୍ଖଳିତ, ବହୁତ ଶୃଙ୍ଖଳିତ ତାଙ୍କ ଦେଶ। ଏ ଗୋକୁଳାନନ୍ଦଙ୍କ କଥା ମୁଁ କହୁଥିଲି ନା, ଏ ଯେଉଁ ପ୍ରସାଦ କଥା କହୁଥିଲି, ଜୀବ ଦୟା, ଆଉ ଅଲଗା ମନ୍ଦିର ତ ମୁଁ କେଉଁଠି ଯେମିତି ଦେଖିବି, ସେପଟେ ଟାଇମ୍ ହିସାବରେ ପ୍ରସାଦ ଦିଆଯାଏ, ଲୋକ ଆସନ୍ତି ଯେ ଦାନ ଖେଚୁଡ଼ି ପ୍ରସାଦ ଗୋଟେ ଟାଇମ୍ରେ ଦିଆଯାଏ, ସେଠି ସେମିତି ନାହିଁ, ସେଠି ମନ୍ଦିର ଖୋଲିବ ମନ୍ଦିର ବନ୍ଦ ହେଲା ପର୍ଯ୍ୟନ୍ତ ଯିଏ ଆସିବ ପ୍ରସାଦ ଫ୍ରି, ଫ୍ରି ପ୍ରସାଦ, ଫ୍ରି ପ୍ରସାଦ, ଏମିତି ନାହିଁ ଯେ ହାତରେ ଟିକେ ଦିଆହବ, ପୁରା ଫୁଲ୍ ପ୍ଲେଟ୍ ପୁରୀ ହାଲୁଆ ପୁରା ଯେମିତି ସବ୍ଜି ତାଙ୍କର ବିଦେଶରେ ଯେମିତି ସାଲାଡ୍ ପୁରା ଫ୍ରି, ମନ୍ଦିର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ଖୋଲା ରହିବ ଯିଏ ଆସିବ ଫ୍ରି ପ୍ରସାଦ। ମୋତେ ବହୁତ ଭଲ ଲାଗିଲା, ସବୁବେଳେ କିଚେନ୍ ମୁଁ ଯେତେବେଳେ ଜାଣେ ସବୁବେଳେ କିଚେନ୍ ଫ୍ୟାନ୍, ମୁଁ ତ ପଚାରିକି ଏତେ ସବୁ ରାତି, କାରଣ ସେ 12 ଗୋଟେ ପାଞ୍ଚ ସବୁ ସେବା କରିକି ଆସୁଥିବେ, ମୁଁ କହିଲି ସେ ଜଣେ ଅଛି ରାତି 3 ମିଠା କରିବ, 12 3 ପାଞ୍ଚ ମିଠା କରିବ। ମୁଁ କହିଲି ଆରେ ତୁମେ ରାତି 12 କାହିଁକି ଏତେ କରୁଛ, ଶୋଇପାରୁନ, କ୍ଲାସ୍ରେ ବସିକି ଢୁଳଉଛ, ତୁମେ ଶୀଘ୍ର କରୁନା, କାରଣ କିଛି ତ ଫାଙ୍କା ହେଲା, ଆଉ ଆମର ତ ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍ ହବ, କୋପାତ କହିଛନ୍ତି ବନ୍ଦ ହୁଏ, ଏସବୁ ଭଲ ଜିନିଷ ନା, ସାଧୁର ହୃଦୟଟା ଏମିତି ନା। ଆଉ ଯଦି ଏଇଟା ଆମ ପୂଜା ଲାଭ ପ୍ରତିଷ୍ଠା ପାଇଁ ନୁହେଁ, ଗୋଟେ ଜୀବଟା ଆତ୍ମାଟା ସେ ଭଗବାନଙ୍କୁ ପ୍ରସାଦ ପାଇବ, ଆଉ ସେ ଭୋଗ ଲଗାନ୍ତି ସେମାନେ, ଏମିତି ନାହିଁ ଯେମିତି ରୋଷେଇ କରିକି ଖେଚୁଡ଼ି ଯାହା ବଢ଼ିଲା ଘାଟି ପଟିକି ତାକୁ ଦେଇଦିଅ ତୁଳସୀ ପକେଇ, ନାହିଁ ଭୋଗ ଲଗେଇକି ଦେବେ ପ୍ରସାଦ ଷ୍ଟିକ୍, ଏଗୁଡ଼ା ଭଲ ଗୁଣ ସବୁ ଦୈବ ଗୁଣ। ତେଣୁ ଇଏ ଅର୍ଜୁନଙ୍କର ଏଇଟା ଦୁର୍ବଳତା କହୁଛନ୍ତି, ଏ ଦୟାର ଲକ୍ଷଣକୁ ତାକୁ ପ୍ରଭୁପାଦଜୀ କହୁଛନ୍ତି, ହେଉଛି ଜଣେ ଶୁଦ୍ଧଭକ୍ତାର ଲକ୍ଷଣ, ତାତ୍ତ୍ୱିକ ଦୃଷ୍ଟିରୁ ଏଇଟା ତାଙ୍କ ଦୁର୍ବଳତା ମାନେ ଆସିଯାଇଛି। କ୍ଷତ୍ରିୟ ଏଠି କ୍ଷତ୍ରିୟ ଯୁଦ୍ଧ କରୁନାହାନ୍ତି, ଏ ଗୁଣକୁ ଏ ସାଇଡ଼ଟାକୁ ଦେଖାଯାଉନି, ଇଏ ଗୋଟେ ବିଷୟ ଗୁଣକୁ ଆଲୋଚନା କରା, ଦୟା ଗୁଣକୁ ଆଲୋଚନା କରାହଉଛି। ବେପତୁଶ୍ଚ ଶରୀରମେ ରୋମ ହର୍ଷଶ୍ଚ ଜାୟତେ ଗାଣ୍ଡିବମ୍ ସଂସ୍ରତେ ହସ୍ତାତ୍ୱକ ଚୈବ ପୈଦୈହତେ। ମୋର ସମସ୍ତ ଶରୀର ଥରି ଉଠୁଛି ଏବଂ ରୋମ ଟାଙ୍କୁରି ଉଠୁଛି, ମୋର ଗାଣ୍ଡିବ ଧନୁ ହାତରୁ ଖସିଯାଉଛି ଏବଂ ମୋର ଚର୍ମ ଦଗ୍ଧୀଭୂତ ହୋଇଯାଉଛି। ଯାହାପରେ ପଡ଼ିଏ ବଳଦେବୀ ଦାସଙ୍କ ଟିକର ଆଣିକି ପ୍ରପଦ ରଚନା କରିଛନ୍ତି। ଦୁଇ ପ୍ରକାର ଶରୀର କମ୍ପନ ଅଛି, ଏଇ ଦୁଇ ପ୍ରକାର ରୋମାଞ୍ଚ ମଧ୍ୟ ଅଛି। କେତେ ନମ୍ବର ଶ୍ଳୋକ? 29। ହଁ 28 ଇକୁ ପ୍ରପଦ ଆଣି କୌନ୍ତେ ଅଶୋକ ବ୍ୟାକୁଳ ଯଦା ଆହତ ଦୋନ ଦୃଷ୍ଟାସ୍ଥିତ ମମ ଗାତ୍ରାଣୀ କରିଛନ୍ତି ପରିଶୁଷ୍ୟତି ଇତି ଶ୍ରମାଦି ହେତୁକତା ଶୋଷଣାତ୍ ଅତିଶୟତ୍ୱସ୍ୟ ଶୋଷ୍ୟସ୍ୟ ବ୍ୟଜ୍ୟତେ। ଶ୍ରମଜନିତ ଶୋଷଣ ଅପେକ୍ଷା ଶୁକରେ ମୁହଁ ଶୁଷ୍କତାଟା ଅଧିକା। ବେପଥୁ କମ୍ପ ରୋମହର୍ଷ ପୁଲକ ବା ରୋମାଞ୍ଚ ଗାଣ୍ଡିବ ସଂସ୍ରତେ ଅଧର୍ଯ୍ୟ ତୁକ ଦାହାନେ ହୃଦ ବିଦାହ ଦର୍ଶିତ। ଆଚ୍ଛା ପ୍ରପଦ କହିଲେ ଦୁଇ ପ୍ରକାର ରୋମାଞ୍ଚ ଅଛି, ଅତି ମହାନ ଦିବ୍ୟ ଭାବ ବା ଆଧ୍ୟାତ୍ମିକ ଜାତ ହେଲେ ଏପରି ଲକ୍ଷଣ ଦେଖାଯାଏ, କିମ୍ବା ଭୌତିକ ସ୍ଥିତିରେ ଅତ୍ୟନ୍ତ ଭୟ ଜାତ ହେଲେ ଏପରି ଲକ୍ଷଣ ଦେଖାଯାଏ। ବଳଦେବୀ ଦେଶ ଦେଖି ଏଟା ରଚନା କରୁନାହାନ୍ତି, ପୂର୍ବ ଶ୍ଳୋକ ନାହିଁ, ପ୍ରପଦ ରଚନା କରୁଛନ୍ତି। ଏଠାରେ ଦିବ୍ୟାନୁଭୂତି ଲାଭ ସମୟରେ ଭୟର ପ୍ରଶ୍ନ ନାହିଁ, ଏଠାରେ ଅର୍ଜୁନ ଏ ଯେଉଁ ସବୁ ଲକ୍ଷଣ ପ୍ରକାଶ ପାଉଛି ଏସବୁ ଭୌତିକ ଭୟ ଯୋଗୁଁ, ଅର୍ଥାତ୍ ଜୀବନ ଚାଲିଯିବ ଏଇ ଭୟ ଯୋଗୁଁ ଏପରି ଲକ୍ଷଣ ପ୍ରକାଶ ପାଉଥିଲା, ଏହା ମଧ୍ୟ ଅନ୍ୟ ସବୁ ଲକ୍ଷଣ ଠାରୁ ଭିନ୍ନ। ସେ ଏତେ ଅଧୈର୍ଯ୍ୟ ହୋଇପଡ଼ିଲ ଯେ ଅଚିନା ସଂସ୍ରତେ ଗାଣ୍ଡିବ ସଂସ୍ରତେ ହସ୍ତା ଇକଉଛନ୍ତି, ସେ ଏତେ ଅଧୈର୍ଯ୍ୟ ହୋଇପଡ଼ିଲେ ଯେ ତାଙ୍କର ପ୍ରସିଦ୍ଧ ଧନୁ ଗାଣ୍ଡିବ ଧନୁ ତାଙ୍କ ହାତରୁ ଖସି ଯାଉଥିଲା ଏବଂ ତାଙ୍କର ହୃଦୟ ପୋଡ଼ି ଜଳି ଯାଉଥିଲା, ସେଇଥି ଯୋଗୁଁ ତାଙ୍କର ଚର୍ମ ନିଆଁରେ ପୋଡ଼ିଯିବା ଭଳି ସେ ଅନୁଭବ କରୁଥିଲେ। ଭୌତିକ ଧାରଣା କିମ୍ବା ଭୌତିକ ଧାରାର ଜୀବନ ଯାପନ କରୁଥିବା ଯୋଗୁଁ ତାଙ୍କର ଏପରି ହେଉଥିଲା। ଏଇ ଯେଉଁ ଲକ୍ଷଣ ପ୍ରକାଶ ପାଉଛନ୍ତି ପୂର୍ବ ଶ୍ଲୋକ ସହିତ କ'ଣ ସମ୍ପର୍କ ରହିଛି, ଭୀଷ୍ମ ଦ୍ରୋଣ ପ୍ରମୁଖ ନାମ, ଏଇଠୁ ଧରିବାକୁ ପଡ଼ିବ। 25 ନମ୍ବର ଶ୍ଲୋକରୁ ଭଗବାନ ଭୀଷ୍ମ ଦ୍ରୋଣଙ୍କ ଆଗରେ ରଖିଦେଲେ, ଉଭୟ ସୈନ୍ୟମାନଙ୍କୁ ଦେଖିଲେ, ଆଶୁ ମୃତ୍ୟୁର କଥା ଚିନ୍ତା କରିଦେଲେ, ତାଙ୍କର ଯେଉଁ ଭଗବାନ ଏଠି ଅଛନ୍ତି, ଉପସ୍ଥିତ ରହିଛନ୍ତି, ଭଗବାନ ଚାହୁଁଛନ୍ତି ଯୁଦ୍ଧ କରିବା, ଏ ସାଇଟିକୁ ସେ ବୁଲିଗଲେ, ସରସ ମନ୍ଦ୍ରା ବଢ଼ିଗଲା। ସେଥିପାଇଁ ଏ ଲକ୍ଷଣ ଯାହା ପ୍ରବଦ କହୁଛନ୍ତି, ଏ ଭୌତିକ ସ୍ଥିତିର ଲକ୍ଷଣ ସବୁ ପ୍ରକାଶ ପାଇଲା। ଆଧ୍ୟାତ୍ମିକ ସ୍ଥିତିରେ ଭୟ କାହିଁକି ଆସିବ, ଏଇଟା ନୁହେଁ। ଏବଂ ଭଗବାନଙ୍କୁ କହୁଛନ୍ତି, ନ ଚ ସ୍ୱପ୍ନମ୍ୟବସ୍ଥା ତୁ ଭ୍ରମତି ବାଚମେ ମନଃ ନିମିତାନି ଚ ପଶ୍ୟାମି ବିପରୀତାନି କେଶବ। ମୁଁ ଏଠାରେ ଆଉ ଠିଆ ହେବାକୁ ସମର୍ଥ ନୁହେଁ, ମୁଁ ନିଜକୁ ଭୁଲି ଯାଉଛି ଏବଂ ମୋର ମନ ଭ୍ରମୁଛି। ହେ କେଶୀ ଦୈତ୍ୟର ହତ୍ୟା କରି ମୁଁ କେବଳ ଅମଙ୍ଗଳ କଥା ହିଁ ଦେଖିପାରୁଛି। ଅର୍ଜୁନ ବଡ଼ ଅଧୈର୍ଯ୍ୟ ହୋଇ ପଡ଼ିବାରୁ ଯୁଦ୍ଧ କ୍ଷେତ୍ରରେ ଆଉ ଠିଆ ହୋଇ ରହିପାରିଲେ ନାହିଁ, ବରଂ ତାଙ୍କର ମାନସିକ ଦୁର୍ବଳତା ହେତୁ ସେ ନିଜକୁ ଭୁଲି ଯାଉଥିଲେ। ବ୍ୟକ୍ତି ଭୌତିକ ବସ୍ତୁ ପ୍ରତି ଅତ୍ୟଧିକ ଆସକ୍ତ ହୋଇପଡ଼ିଲେ ସେ ବଡ଼ ବ୍ୟସ୍ତ, ବିବ୍ରତ, ବ୍ୟଥିତ ହୋଇପଡ଼େ, ତାର ଜୀବନ ସବୁଠୁ ଦୁର୍ବିଷହ ହୋଇପଡ଼େ, ଭୟ ଦ୍ୱିତୀୟ ଅଭିନିବେଶ। ଏହି ପ୍ରକାର ଭୀତି ଏବଂ ମାନସିକ ଚଞ୍ଚଳ ହିଁ ସେ ଲୋକମାନଙ୍କ ପାଖରେ ଦେଖାଯାଏ। ଯେଉଁମାନେ ଅତ୍ୟଧିକ ପରିମାଣରେ ଭୌତିକ ବିଷୟବସ୍ତୁ ପ୍ରତି ଆସକ୍ତ ହୋଇପଡ଼ିଥାନ୍ତି, ଦେଖାଯାଏ ଯେଉଁମାନେ ଅତ୍ୟନ୍ତ ଭୌତିକ ବିଷୟବସ୍ତୁ ପ୍ରତି ଆସକ୍ତ ହୋଇପଡ଼ିଥାନ୍ତି। ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ କେବଳ ଅମଙ୍ଗଳ ଲକ୍ଷଣ ଦେଖିଲେ ଏବଂ ଦୁଃଖ ଦେଖିଲେ, ସେ ଦେଖିଲେ ଯୁଦ୍ଧରେ ବିଜୟ ହେଲେ ବି ସୁଖୀ ହୋଇପାରିବେ ନାହିଁ। ଏଠାରେ ବ୍ୟବହୃତ ନିମିତ୍ତ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ। ଯେତେବେଳେ ବ୍ୟକ୍ତି ହତାଶ ହୋଇପଡ଼େ, ସେତେବେଳେ ସେ ଯାହା ଆଶା କରିଥାଏ ତାହା ସେ ଆସି ପହଞ୍ଚେ, ଆଶା ନ କରିଥାଏ ତାହା ଆସି ପହଞ୍ଚେ। ସେତେବେଳେ ସେ ଭାବେ, ମୁଁ କାହିଁକି ଏଠାରେ ଅଛି। ପ୍ରତ୍ୟେକ ନିଜ ନିଜ ବିଷୟରେ ବ୍ୟସ୍ତ, ନିଜର ସୁଖ ବା ମଙ୍ଗଳରେ ବ୍ୟସ୍ତ, କେହି ପରମେଶ୍ୱର ବା ପରମାତ୍ମାଙ୍କର କଥା ଭାବନ୍ତି ନାହିଁ। ଏସବୁ ପ୍ରଭୁପାଦ ରଚନା କରିଛନ୍ତି, ବଡ଼ ସୁନ୍ଦର କଥା। ସମସ୍ତେ ନିଜର ଭୌତିକ ବସ୍ତୁରେ ବ୍ୟସ୍ତ, କେହି ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତି, ବ୍ୟତିବ୍ୟସ୍ତ ବ୍ୟଗ୍ରତା ଜୀବନ। ଯେ କହୁଛି ମୋର ଗାଣ୍ଡିଓ ପ୍ରସିଦ୍ଧ ଧନୁ ଗାଣ୍ଡିଓ ବି ଖସି ଆସୁଛି। ବଳଦେବ ଦେବସନ ତାଙ୍କ ଟିକାରେ କ'ଣ ଲେଖୁଛନ୍ତି, ଅବସ୍ଥା ତୁ ସ୍ଥିର ଭବିତୁମ, ମୁଁ ଗୋଟେ ଜାଗାରେ ସ୍ଥିର ହେଇକି ରହିପାରୁନି। ମନୋଭ୍ରମ ତେଜେତି ଦ୍ରୌବଲ୍ୟ ମୂର୍ଚ୍ଛ ଉଦୟ। ଏଠି ଭ୍ରମତି ମନ ଲେଖାଇଛନ୍ତି ନା, ଭଗବାନ ଅର୍ଜୁନ କହୁଛନ୍ତି ଭ୍ରମତି, ହଁ ଭ୍ରମତି ବା ଚମେ ମନ, ଭ୍ରମତି ଭ୍ରମତି ଅର୍ଥ କହୁଛନ୍ତି। ମନଭ୍ରମତି ଇତି ମନଭ୍ରମତି ଚ ଇତି ଦ୍ରୌବଲ୍ୟ ମୂର୍ଚ୍ଛ ଉଦୟ। ମାନେ ଏତେ ଦୁର୍ବଳ ତାଙ୍କୁ ଲାଗୁଥିଲା, ମାନସିକ ଦୁର୍ବଳ ହେଇଯାଉଥିଲା, ଆଉ ମୂର୍ଚ୍ଛା ଭଳିଆ ତାଙ୍କୁ ଲାଗୁଥିଲା, ମୂର୍ଚ୍ଛା ଉଦୟ ହେଇଯାଉଥିଲା, ମୂର୍ଚ୍ଛା ହଉନଥିଲେ ମୂର୍ଚ୍ଛା ଉଦୟ ଆସୁଥିଲା। ନିମିତାନି ଫଲାନି ଅନ୍ୟତ୍ର ଯୁଦ୍ଧେ ବିପରୀତାନି ପଶ୍ୟାମି, ଏଇଟାକୁ ପ୍ରଭୁ ବ୍ୟାଖ୍ୟା କଲେ, ଏଇଟାକୁ ବ୍ୟାଖ୍ୟା କଲେ, ମୁଁ ଯୁଦ୍ଧରେ କେବଳ ବିପରୀତ ଅମଙ୍ଗଳ ହିଁ ଦେଖୁଛି, ଯାହା ପ୍ରଭୁ ପୁରା ବ୍ୟାଖ୍ୟା କରିଛି। ଗୋଟିଏ ଟର୍ମ ପ୍ରଭୁ ତାଙ୍କ ସବୁ ପରପଟ ଗୋଟିଏ ଗୋଟେ କେତେବେଳେ ଟିକାର ଗୋଟିଏ ଅର୍ଥକୁ ନେଇକି ସେ ବ୍ୟାଖ୍ୟା କରିଛନ୍ତି, ଆଉ କେତେବେଳେ ପୁରା ବି ଟିକାକୁ ରଖିଲେ। ଏଠି ନିମିତାନି ଶବ୍ଦକୁ ପୁରା ବ୍ୟାଖ୍ୟା କଲେ, ନିମିତାନି ଫଲାନି ଯୁଦ୍ଧର ଫଳ, ଅନ୍ୟତ୍ର ଯୁଦ୍ଧ ବିପରୀତାନି ପଶ୍ୟାମି, ଫଳ କିଛି ନା, ଏଥିରେ ଲାଭ ନାହିଁ, କେବଳ ଦୁଃଖ, ଏଇସବୁ ଜିନିଷକୁ ସେ ଦେଖୁଛନ୍ତି, ଏଥିରେ କିଛି ମଙ୍ଗଳ ହବନି, ପରମେଶ୍ୱରଙ୍କୁ ଭୁଲି ଯାଇଛନ୍ତି। ପ୍ରଭୁପାଦ ଏଇଟାକୁ ଲେଖିଲେ, ଏଇଟା ବଡ଼ ପଏଣ୍ଟ, ଏଠି ଯଦି ଟିକାର ନାହିଁ ପ୍ରଭୁପାଦ ଏଇଟାକୁ ଏଠିକୁ ରଚନା କଲେ। ଫଳ ଭଗବାନ ଦେବେ, କିନ୍ତୁ ଭଗବାନ ତାଙ୍କ ପାଖରେ ଅଛନ୍ତି, କିନ୍ତୁ ସେ ବିପରୀତ ଜିନିଷ ଦେଖୁଛନ୍ତି, କିନ୍ତୁ ଭଗବାନ ଭୁଲି ଯାଇଛି। ଏଇଟା ଯେମିତି ଆମେ ଭଗବାନଙ୍କର ଭଜନ କରୁଛେ, ଫଳ ଭଗବାନ ଦେବେ, କିନ୍ତୁ ଆମେ ଡିସାଇଡ଼ କରିଦେଉଛେ ଏଇଟା ମୋର ମିଳିବ, ଏଇଟା ଅସୁବିଧା ହବ, ଏଇଟା ମୋର ଏମିତି ହେଇଯିବ। ଆରେ ଆମ ଦ୍ୱାରା କିଛି ହବନି, ଭଗବାନ ଫଳ ଦେବେ, ପରମେଶ୍ୱର ସମସ୍ତେ ଭୁଲି ଯାଉଛନ୍ତି, କୃଷ୍ଣଙ୍କୁ ଭୁଲି ଯାଉଛନ୍ତି, ଫଳ ଆଶା ବା ନିଜର ଯୋଜନା, ନିଜର ଯାହା କହନ୍ତି ପ୍ରାପ୍ତିର ଆଶା ସବୁ, ସେଇଟାକୁ ଆମେ ନିଜେ କାଲକୁଲେସନ୍ କରୁଛେ। ଅର୍ଜୁନ ସେ କାଲକୁଲେସନ୍ରେ ପଡ଼ିଲେ, ଏଇଟା ନିମିତା ଆମେ ବିଜୟୀ ନେମେ ରାଜ୍ୟପ୍ରାପ୍ତି ନ ଆନନ୍ଦ ଭବିଷ୍ୟତ କୀର୍ତ୍ତନ ବିପରୀତ ଅନୁତାପ ହେବ ଭାବି ଇତି। ପ୍ରଭୁପାଦ ଆମକୁ ବ୍ୟାଖ୍ୟା କଲେ, ବିଜୟରେ ମୋର ରାଜ୍ୟପ୍ରାପ୍ତି ହବନି, ଆନନ୍ଦ ହବନି, କିନ୍ତୁ ତାର ବିପରୀତ ଅନୁତାପ ହବ। ମୋ ରାଜ୍ୟପ୍ରାପ୍ତି ହେଲେ ବି ତା ଆନନ୍ଦ ହବନି, କେବଳ ଦୁଃଖ ହିଁ ହବ। ପ୍ରଭୁପାଦ ସେ ବ୍ୟାଖ୍ୟା କଲେ, ପ୍ରତ୍ୟେକ ନିଜ ନିଜ ବିଷୟରେ ବ୍ୟସ୍ତ, ନିଜର ସୁଖ ବା ମଙ୍ଗଳରେ ବ୍ୟସ୍ତ, କେହି ପରମେଶ୍ୱର ବା ପରମାତ୍ମାଙ୍କ ଭାବନ୍ତି ନାହିଁ। ଇଏ ଭକ୍ତ ପାଖରେ ଲାଗିବି, ଭଗବାନ ମୋତେ କିଏ ଭାବୁଛି? ଅର୍ଜୁନ କୃଷ୍ଣଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ନିଜର ସୁଖ ବା ଆତ୍ମସୁଖ ପ୍ରତି ବିତଶିତ ହୋଇଉଠିବ। ଅର୍ଜୁନ କୃଷ୍ଣଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ବିତସ୍ପୃହା ହୋଇଉଠିବ। କୃଷ୍ଣ ହିଁ ପ୍ରତ୍ୟେକଙ୍କର ବାସ୍ତବ ସୁଖର କେନ୍ଦ୍ର ଅଟନ୍ତି, ବଦ୍ଧ ଜୀବ ଏହା ଭୁଲି ଯାଇଥାଏ ଏବଂ ସେଥିପାଇଁ ସେ ଭୌତିକ ଦୁଃଖ ଭୋଗ କରେ। ଅର୍ଜୁନ ଭାବିଲେ ଯୁଦ୍ଧରେ ବିଜୟ ଲାଭ ତାଙ୍କୁ କେବଳ ଦୁଃଖ ହିଁ ଆଣିଦେବ, ଏ ବିଜୟ ତାଙ୍କର ଦୁଃଖର କାରଣ ହେବ, ଯେଉଁଟା ବ୍ରଜ ବିଦ୍ୟାଭୂଷଣ ଲାଷ୍ଟକୁ ଲେଖିଛନ୍ତି। ସବୁ ବିପରୀତ ଦେଖିଲେ ଆଉ ତାଙ୍କୁ ସବୁ ବିପରୀତ ଦେଖାହେଲା। ଇଏ ତ ହେଉଛି ମାୟାର ବିଚାର ଆଉ। ପରମେଶ୍ୱର ଅଛନ୍ତି, ଯେମିତି ଆମେ ଭଜନ କରୁଛେ, ଫଳ କ'ଣ ହବ ଜୀବନରେ, ଆମେ କ'ଣ ପାଇବା କ'ଣ ନ ପାଇବା, ଭଗବାନ ପାଖକୁ ଯିବା କ'ଣ କରିବା, ପରମେଶ୍ୱର ସୁଜାଣନ୍ତି। ମଙ୍ଗଳ ହବ କି ଅମଙ୍ଗଳ ହବ, ସୁଖ ହବ କି ଦୁଃଖ ହବ, ଯୋଜନା ସବୁ ଆମର ରହିଅଛି। ଯୋଜନା ରହିଲେ କ'ଣ ହବ? ଅର୍ଜୁନଙ୍କ ରଥରେ ଭଗବାନ କୃଷ୍ଣ ଅଛନ୍ତି, ସେ ହିଁ ସବୁ ଫଳ ପ୍ରଦାନ କରି। କିନ୍ତୁ ବିପରୀତ ନିମିତ୍ତ ଆଣିଛ ପଶ୍ଚିମ, ବିପରୀତ ଆଣିଛ କେଶ, ଯୁଦ୍ଧ ମୋର ବିଜୟ ଆରେ ଆନନ୍ଦ ହବନି, ବରଂ ଏତେ ଅନୁତାପ ଆସିବ, ସବୁ ବିପରୀତ ଦେଖାହବ, ସବୁ ବିପରୀତ ମୁଁ ଲାଗେ। ଆରେ ଭଗବାନ ଅଛନ୍ତି ନା, ଜଣେ ତୁଳସୀ ମାଳି ପିନ୍ଧୁଛି, ହରିନାମ କରୁଛି, ତିଳକ ଧାରଣ କରୁଛି, ଗୁରୁ ବୈଷ୍ଣବ ସେବା କରୁଛି, ମନ୍ତ୍ର ନେଇଛି, ତାର ପରିସ୍ଥିତି ସିଏ ବି ଭାବିଦେବ ତା ପାଖରେ କୃଷ୍ଣ ଅଛନ୍ତି, ପୁଣି ମନ୍ତ୍ର କରିକି ତିଳକ କରିକି କ'ଣ କ'ଣ ଆହ୍ୱାନ କରାଯାଉନି? କେଶବାୟ ନବ, ନାରାୟଣ ନବ, ମାଧବାୟ ନବ, ଗୋବିନ୍ଦାୟ ନବ, ପୁଣି ଭଗବାନ ବିଷ୍ଣୁ ଡାକି ବସଉଛି। ତାପରେ ଆଉ କ'ଣ ଯୋଜନା ପୁଣି ରହିଲା, ଆମର ଏଇଟା ହେଇଯିବ, ମୋର ଏମିତି ହେଇଯିବ। ତାପରେ ଇଏ ଅର୍ଜୁନ ବୁଦ୍ଧି, ଅର୍ଜୁନ ଯେମିତି ବର୍ତ୍ତମାନ ପଡ଼ିଛନ୍ତି ସୁଖ ମୋହ ନାହିଁ, ନିଜର କିଛି ମଙ୍ଗଳ ଅମଙ୍ଗଳ କିଛି ବିଚାର କିଛି କରିବା ଆବଶ୍ୟକ ନାହିଁ, କୌଣସି ବିଚାର ଆବଶ୍ୟକ ନାହିଁ। କୃଷ୍ଣ ଯାହା କରିବେ, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାନ ଭଲ, ତେଜି ଆପନା ଇଚ୍ଛା ଘୁଞ୍ଚାଉଛନ୍ତି ଚାଲ। ଏସବୁ ମହାଜନ ସବୁ ଲେଖିଦେଲେ ନା, ଏସବୁ ସାର କଥାଟା ସବୁ ଲେଖି ଦେଇଛି ନା, ଯାହା କୃଷ୍ଣ କରୁଛନ୍ତି ତା ଭଲ ବୋଲି ଜାଣ, ନିଜ ଇଚ୍ଛାଟା ତୁମେ ଛାଡ଼ିଦିଅ, ତେଜି ଆପନା ଇଚ୍ଛା ଘୁଞ୍ଚାଉଛନ୍ତି ଚାଲ, ତେଜି ଆପନା ଇଚ୍ଛା ତ୍ୟାଗ କର, ତାକୁ ଜଞ୍ଜାଳ ଘୁଞ୍ଚା, ଜଞ୍ଜାଳ କିଛି ନାହିଁ ସଂସାର ଗୋଟେ, ଭକ୍ତର ଜଞ୍ଜାଳ କିଛି ନାହିଁ, ଟେନସନ୍ କିଛି ନାହିଁ ଭକ୍ତର, ଭକ୍ତର ଟେନସନ୍ ହେଲା ନିଜ ଇଚ୍ଛା, ମୁଁ ଏଇଟା ଚାହୁଁଛି, ମୋର ଏଇଟା ହବ, ମୋର ଏମିତି ପାଇବା ଦରକାର। ଆରେ ଆମେ କ'ଣ କରିପାରିବା, ମୋ ଭାଗ୍ୟରେ ଥିବ କ'ଣ ନ ହବ, ମୋ ଭାଗ୍ୟରେ ଥିବ କ'ଣ ନ ହବ, ସେ ଯେଉଁ ଆଷ୍ଟ୍ରୋଲୋଜରଟା କ'ଣ କୁହନ୍ତୁ ତାକୁ, ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ହସ୍ତରେଖା ହାତ ଯେଉଁଗୁଡ଼ା ଦେଖିଛନ୍ତି, ସେ ହାତ ଦେଖିକି କହିଦେବେ, ସେ ଲୋକ ହାତ ଦେଖାନ୍ତିନି କି ବେଳେ, ଦେଖେଇଛ ନା କେବେ ହାତ କାହାକୁ ଦେଖିନ, ଆଉ ତୁମକୁ ତ ମିଳିଯାଉଛି ଆଉ କ'ଣ ଦେଖେଇବ, ହାତ ଦେଖାନ୍ତିନି ଲୋକ, ହଁ ହାତ ହାତ କିରେ ହାତ ଦେଖିକି ସେ କହିବେ, ତୋର ଭାଗ୍ୟର ନାହିଁ ଏଇଟା ହବନି, ସେଇଟା ନାହିଁ ତୋର ନାହିଁ ଆଉ, ସେ ହସ୍ତରେଖା କହିଦେବ, ହସ୍ତରେଖାଟା କ'ଣ ଭୁଲ ନା କ'ଣ, ଏଇଟା କେବଳ ଭଗବାନ ବଦଳେଇ ପାରିବେ, ଆଉ କିଏ ବଦଳେଇ ପାରିବେ? ତୁମ ହସ୍ତର ବା ରେଖା ସବୁ ଅଛି, ଏଇଟା ଏଇଟା ହସ୍ତରେଖା କପାଳ ରେଖା ସବୁଆଡ଼େ ରେଖା ଭଗବାନ ଭର୍ତ୍ତି କରି ରଖିଛନ୍ତି ଆଉ, ଆଉ ତୁମେ କହିଦେବ ମୋର ଏଇଟା କାହିଁକି ହଉନି, ଏଇଟା ଏମିତି ହେଲା, ସେଇଟା କ'ଣ ତୁମ ଆଗରେ ବାଟେ ଲେଖା ହେଇକି ଆସିଛି, ସେଟା ହବନି, କେତେ ଚେଷ୍ଟା କଲେ ହବନି, ସେଟା କୃଷ୍ଣ କେବଳ କରିପାରିବ, ନିଜର ଇଚ୍ଛା ମୋର ଏମିତି ହେଲାନି, ମୋର ଏମିତି ହେଇପାରିଲାନି, ମୋ ଜୀବନଟା ଏମିତି ହେଇଗଲା, କିନ୍ତୁ ତୁମେ ସେ ବାଡ଼ି ପିଟିଲେ କ'ଣଟା ହବ, କିଛି ହବନି, ବାଡ଼ି ଛାଟି ହେଲେ କିଛି ଲାଭ ନାହିଁ, ସେ ନିଜର ଇଚ୍ଛାକୁ ଛାଡ଼ିଦେବାକୁ ପଡ଼େ, ସେଇଟା ହେଉଛି ଜୀବନର ସୁଖ। ଆଉ କୃଷ୍ଣଙ୍କର ସେବା, କୃଷ୍ଣଙ୍କର ଭଜନ, ଗୁରୁ ବୈଷ୍ଣଙ୍କର ସେବା, ତାଙ୍କ ଉପରେ ନିର୍ଭର କରି ରହିବାକୁ ପଡ଼ିବ। ଭାଗ୍ୟଟା କେବଳ କୃଷ୍ଣ ହିଁ ପରିବର୍ତ୍ତନ କରିପାରିବ। ପ୍ରାପ୍ତି ଅପ୍ରାପ୍ତିର ଆଶା ରଖିଲା ମାନେ ହିଁ ଜୀବର ଦୁଃଖ, ଏଇଟା ମୋତେ ମିଳିଲା, ଏଇଟା ମୋତେ ମିଳିଲାନି, ମିଳିଲା ବୋଲି ଯାହା ଭାବିବ ତାଦେହରେ ମନ ଖୁସି ହେଲା, ଗର୍ବ ଆସିବ, ସେଥିରେ ହିଁ ଭଜନ ହେବନି, ଯାହା ନ ମିଳିଲା ସୁଖ ଆସିଲା, ସେଥିରେ ହିଁ ଭଜନ ହେବନି। ପ୍ରାପ୍ତି ଅପ୍ରାପ୍ତି ଦୁଇଟା ଯାକ ହେଉଛି ଆମର ଜଞ୍ଜାଳ, କ'ଣ ହେଲା, କ'ଣ ମିଳିଲା ଜୀବନରେ, କ'ଣ ମୋର ଲାଭ ହେଲା, ଲୋକସଭା ହିସାବ ମୋର କ'ଣ ଲାଭ ହେଲା, ଲାଭ କେତେ କ'ଣ ହିସାବ କରିବାକୁ, ଏଠି କ'ଣ ବିଜନେସ ଚାଲିଛି, ଏଠି କୃଷ୍ଣ ଭଗବାନ ବିଜନେସ୍ କରୁଛେ, କ'ଣ ଲାଭ ହେଲା, କ'ଣ କ୍ଷତି ହେଲା, ଲାଭ କେତେ କ'ଣ, ଆମେ ତାଙ୍କର ଭଜନ କରୁଛେ ଯାହା ଲାଭ କ୍ଷତି, ତାଙ୍କର ମାଲିକର ଲାଭ କ୍ଷତି ନା, ଆମର କ'ଣ ଲାଭ କ୍ଷତି ନା, କ'ଣ ଭାବିଲ କାଲି ତ କହିପାରିଲ ନା, ତୁମର ଲାଭ ହେଇଛି କ୍ଷତି ହେଇଛି, ଲାଭ କ୍ଷତି ଶେଷ ବେଳକୁ ଜଣାପଡ଼ିବ, ଶେଷ ବେଳକୁ ଜଣାପଡ଼ିବନି, ଜୟ ବିଜୟଟା ଶେଷରେ ଜଣାପଡ଼େ ନା, ଆଉ ଏଇ ଯେଉଁ ଫୁଟବଲ ଖେଳନ୍ତି, ଆଉ ଗୋଟେ କ'ଣ ଏଇ ଯେଉଁ କ୍ରିକେଟ ଖେଳନ୍ତି, କହିପାରିବେ କି କାହାର ଜୟ, କିଛି କହିପାରିବେ, ଶେଷ ବେଳକୁ ଜଣାପଡ଼ିବ ଆଉ, ତୁମର ଫାର୍ଷ୍ଟ ହାଫ୍ ସରିନି ବୋଧେ, ବୁଝିପାରୁଛ ନା ନାହିଁ, ଦୁଇଟା ହାଫ୍ ହୁଏନି କି, ଯେଉଁ କ'ଣ ମୁଁ ଫୁଟବଲ କ୍ରିକେଟରେ ପ୍ରଥମ ଜୀବନଶୈଳୀ ଦୁଇଟା ହାଫ୍ ଅଛି ନା, ଦୁଇ ଭାଗ କ'ଣ ବିବଚୁରା ହିଁ ପଚାଶ ବୟସ ପାଆନ୍ତୁ, ଫାଷ୍ଟ ହାଫ୍ରେ ସବୁ ଭଲ ଖେଳନ୍ତି କାହିଁକି ବଳ ଥାଏ, ଦୁଢ଼ା ଦୌଡ଼ି କରିକି ସେ ଦୌଡ଼ା ଦୌଡ଼ି କରିକି ସେ ସେକେଣ୍ଡ ହାଫ୍ କବିବ ସେ ସେକେଣ୍ଡ ହାଫ୍ରେ ଯିଏ ଖେଳିଲା ଭଲ ସେଇ ଯେ ଜାଣିବ ତୁମର ସେକେଣ୍ଡ ହାଫ୍ ପାଇଲା ବୟସ ହେଇଗଲା ନା, ଏଇ ସମୟରେ ଯଦି ଖେଳିଦେଇକି ପାର ହେଲ ଲାଷ୍ଟ ବଳ ବୟସଟା ଏଇ ଲାଭଟା ଏତେ ଜଣାପଡ଼ିବ, ଆଉ ଲାଭଟା ଏଇ ସେକେଣ୍ଡ ହାଫ୍ରେ ଧରା ପଡ଼ିବ, ଲାଭ ହବ କି କ୍ଷତି ହବ, ଆଉ ଫାଷ୍ଟ ହାଫ୍ରେ ତ ସମସ୍ତେ ଭଲ ଖେଳିବେ, ହେଲେ ଖାଇକି ଆସିଥିବେ ବାସ୍ ଖରା ବି ବେଶୀ ନଥିବ, ସବୁ ଦୌଡ଼ା ଦୌଡ଼ି ସେ ଫୁଟବଲ୍ ଖେଳିବେ କ୍ରିକେଟ୍ ଖେଳିବେ, ଫାଷ୍ଟ ହାଫ୍ଟା ଭଲ ଖେଳନ୍ତି, ସେକେଣ୍ଡ ହାଫ୍ ହେଉଛି ମୁଖ୍ୟ, ହାଲିଆ ହେଇଗଲେ ଦୌଡ଼ି ଦୌଡ଼ି ପଚାଶ ବର୍ଷ ହେଇଗଲା, ବର୍ତ୍ତମାନ ଫଳ ଧରା ପଡ଼ିବ, ଲାଭ କ୍ଷତି ଆମର ଏସବୁ ନୁହେଁ, ନିମିତ୍ତ ଆଣିଛ କଶ୍ୟ ଆଣିବି ପରିତା ଆଣିଛ କିଏ ସବୁ, ଏଠି କେଶବ ଶବ୍ଦ କହିଲେ ଆପଣ କେଶୀ ଦୈତ୍ୟକୁ ଯେମିତି ବିନାଶ କରିଥିଲେ ମୋର ଅନ୍ତର ଯେଉଁ ମୋହ ଆସିଛି ନା ବର୍ତ୍ତମାନ ମୁଁ ଜାଣିପାରୁନି କ'ଣ ସବୁ ମୋତେ ବିପରୀତ ଦେଖାଯାଉଛି, କେଶବ ଆପଣ ବ୍ରହ୍ମା ବିଷ୍ଣୁ ଶିବ ସମସ୍ତଙ୍କର ଈଶ୍ୱର, ଆପଣ ମୋର ବର୍ତ୍ତମାନ ଈଶ୍ୱର, ଆପଣ ମୋର ମୋହକୁ ଦୂର କରନ୍ତୁ, ଏଇଟା ଇନଡାଇରେକ୍ଟଲି ଏଇଟା ରେଫର ଆଚାର୍ଯ୍ୟମାନେ କରୁଛନ୍ତି କେଶବ ଶବ୍ଦକୁ। ଏଇଭଳି ଭାବରେ ଅର୍ଜୁନ ବିଷାଦରେ ଅଛନ୍ତି, ତାପରେ ପୁଣି ଯୁକ୍ତି ଏତିକି କହିସାରି ପୁଣି ଯୁକ୍ତି ଆରମ୍ଭ କରିବେ, ଯୁକ୍ତି ଆରମ୍ଭ କରିବେ ବେଦରୁ ଆଣିକି ମା ହିଂସା ସର୍ବଭୂତାନଙ୍କୁ ଯିବୁ ହିଂସା କରିବା କଥା ନୁହେଁ, ଏଇଟା ତାଙ୍କ ମନରେ ବସିଯାଇଛି, ଏହା ଉପରେ ବର୍ତ୍ତମାନ ଯୁକ୍ତି ଆରମ୍ଭ କରିବା, ବେଦରେ ଏଇଟା କୁହାଯାଇଛି ଏମିତି କରିବା କଥା ନୁହେଁ, ବର୍ଣ୍ଣ ଶଙ୍କର ଜାତ ହବ ଆରମ୍ଭ କରିଦେବେ ଆଉ ଭଗବାନଙ୍କର ତାଙ୍କର ବର୍ତ୍ତମାନ ଚାଲିବ ଯୁକ୍ତି ଆଉ, ତାପରେ ପ୍ରଭୁ ଗୀତା ଆରମ୍ଭ କରିବା ଦ୍ୱିତୀୟ ଅଧ୍ୟାୟରୁ ଭଗବାନ ଉପାସ ଆସିବେ, ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁ ପାଦ ଗୁରୁଦେବ କି ଜୟ ଗୀତା ଏ ଗୌରତମ ଆନନ୍ଦେ।